त्वाजष्टिं
सुतंवीतं
विज्ञाया भगवत्सरा ये स क्रतं बद्धुं चत्वारदशस्तिं सुतंगीतं विज्ञाया भगवत्सरा ईस क्रतं बद्धुं दाम्ना तद्विर्जको विदा
त्यक्त्वाजष्टिं सुसंभीतम्
विज्ञायार्भकवत्सरा ये स कृतं बद्धुं दामना तद्विद्यको विदा त्यक्त्वा जष्टिं सुतंभीतं विज्ञाया भगवत्सरा ये स कृतं बद्धुं दामना तद्विद्यको विदा त्वदन्वा त्यक्त्वा पकिदे जष्टिं हतधृत्वा छडि सूतम पुत्र को भीतम अत्यंत भीत विज्ञान बुद्धि करी अर्भक वत्सला श्री कृष्ण पर अत्यंत स्नेहमयी माता ये सब इच्छा कले किल वास्तविक तम कृष्ण को बद्धुम बांधिला को दामना रजु द्वारा अतर्विज्य को विद परमेश्वर भगवान पर प्रभा न जाने माँ दशोदा सर्वदा कृष्ण प्रति गभीर स्नेह विगुण रहते तेणु से जानु नथिले श्रीकृष्ण किए एवं तांकर प्रभाव किपर कृष्ण प्रति मातृस्नेह वशतः से केवे भी जानवा चेष्टा मत करना जे से किए थे तेणु से जो देखिले पुत्र बहुत डरी जा ସେତେବେଳେ ସେ ହାତରେ ଧରିଥିବା ଛଡ଼ିଟିକୁ ପକାଇ ଦେଇ ତାକୁ ବାନ୍ଧି ରଖିବାକୁ ଚାହିଁଲେ ଯାହାଫଳରେ ସେ ଆଉ କୌଣସି ଦୁଷ୍ଟାମ କରିପାରିବେ ନାହିଁ ସବୁ ଭାରତରେ ପ୍ରଭାତ ଭାରତ କହୁଛନ୍ତି ଯେ ମା ଯଶୋଦା କୃଷ୍ଣଙ୍କୁ ଦଣ୍ଡ ଦେବା ପାଇଁ ବାନ୍ଧି ରଖିବାକୁ ଚାହୁଁନଥିଲେ ସେପଟ ବାଳକଟି ଯେପରି ଭୟରେ ଘରୁ କେଉଁ ଆଡ଼େ ପଳାଇ ନଯାଏ ସେଥିପାଇଁ ସେ ତାକୁ ବାନ୍ଧି ରଖିବାକୁ ମନସ୍ଥ କରିଥିଲେ କୃଷ୍ଣ ଘରୁ ପଳାଇଗଲେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଯିବ ତେଣୁ ପୂର୍ଣ୍ଣ ସ୍ନେହରେ କୃଷ୍ଣଙ୍କୁ ସେହି କାର୍ଯ୍ୟରୁ ବିରୋଧ କରିବା ପାଇଁ ସେ ତାଙ୍କୁ ଏକ ଦୌଡ଼ିରେ ବାନ୍ଧି ରଖିବାକୁ ଚାହୁଁଥିଲେ ମା ଯଶୋଦା କୃଷ୍ଣଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ସେ ଯେତେବେଳେ ତାଙ୍କ ଛଡ଼ିକୁ ଦେଖି ଭୀତ ହୋଇଛନ୍ତି ସେତେବେଳେ ଦହି ଏବଂ ଲହୁଣୀ ପାତ୍ର ଭାଙ୍ଗିବା ଏବଂ ମାଙ୍କଡ଼ମାନଙ୍କୁ ତାହା ବିତରଣ କରିବା ପାଇଁ ଚେଷ୍ଟା ନାହିଁ ତାହା କରିବା ଉଚିତ ନୁହେଁ ମା ଯଶୋଦା ଜାଣିବାକୁ ଚାହୁଁନଥିଲେ କୃଷ୍ଣ କିଏ ଏବଂ ତାଙ୍କର ସର୍ବବ୍ୟାପ୍ତ ପ୍ରଭାବ କିପରି କି ପ୍ରକାର ଏହା କୃଷ୍ଣଙ୍କ ପ୍ରତି ଶୁଦ୍ଧ ଭକ୍ତିର ଏକ ଦୃଷ୍ଟାନ୍ତ ଅଟେ ବିଶ୍ୱାରାୟ କୃଷ୍ଣ ପ୍ରତିଷ୍ଠା ଭୂତଳେ ନିମନ୍ତେ ଭକ୍ତି ସ୍ୱରୂପ ଦାମ ଦର୍ଶନ ନିତିନାମିନୀ ନମ ସଦ୍ଭକ୍ତମଣି ମଣିପୁର ଭବାୟ प्रभुपाद सद्वाणी प्रचार निरता है କିନ୍ତୁ ଋଷଭଦେବ ତାଙ୍କର ଯୋଗ ବଳରେ ବୃଷ୍ଟି କରିବାକୁ ଆରମ୍ଭ କଲେ। ତେଣୁ ଇନ୍ଦ୍ରଦେବ ଯଦି ଭଗବାନ ଆମେ ଶ୍ରବଣ କରୁଛେ ଯେଉଁ ଗୋବର୍ଦ୍ଧନ ଲୀଳା ଇନ୍ଦ୍ର ଆସି ତାଙ୍କର କ୍ଷମା ପ୍ରାର୍ଥନା କରିଥିଲେ, ସେହିଭଳି ଭାବରେ ଇନ୍ଦ୍ର କ୍ଷମା ପ୍ରାର୍ଥନା କରିଛନ୍ତି ଭଗବାନ ଋଷଭଦେବଙ୍କୁ ଏବଂ ନିଜର କନ୍ୟାଙ୍କୁ ପ୍ରଦାନ କରିଛନ୍ତି ଜୟନ୍ତୀ। ତାଙ୍କର ପୁତ୍ର ଥିଲେ ଶହେ ପୁତ୍ର, ତାଙ୍କୁ ଯେଉଁ ଶ୍ରେଷ୍ଠ ପୁତ୍ର ଥିଲେ ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଏଇ ପୃଥିବୀର ନାମ ହୋଇଥିଲା ଭାରତବର୍ଷ। ତା ପୂର୍ବରୁ ପୃଥିବୀର ନାମ ଥିଲା ଅଜନାଭ ବର୍ଷ। ଅଜନାଭ ତାଙ୍କ ପିତା ନାଭି ଋଷଭଦେବଙ୍କର, ଋଷଭଦେବ ହେଉଛନ୍ତି ଅଜ ଭଗବାନ ଏବଂ ତାଙ୍କର ପିତା ହେଉଛନ୍ତି ନାଭି, ତାଙ୍କ ନାମ ଥିଲା ବର୍ଷ ନା ଅଜନାଭ ବର୍ଷ। ତେଣୁ ସେ କହୁଛନ୍ତି ଦେବ ଦିବ୍ୟମ, ଯଦି ପିଲାମାନେ କହିବେ ପୁତ୍ରମାନେ କହିବେ ପିତାଜୀ ଏଇ ଯେଉଁ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ, ତାହେଲେ କ'ଣ ପାଇଁ ଉଦ୍ଦିଷ୍ଟ ମନୁଷ୍ୟ ଜନ୍ମ ନା ତପୋ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ସିଦ୍ଧି, ତପସ୍ୟା କରିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। ତପ ଦିବ୍ୟମ କେଉଁ ତପସ୍ୟା, ସାଧାରଣ ତପସ୍ୟା ନୁହଁ, ଦିବ୍ୟ ତପସ୍ୟା। ହିରଣ୍ୟକଶିପୁ ହିରଣ୍ୟକ୍ଷ ଇତ୍ୟାଦି ବହୁତ ତୀବ୍ର ତପସ୍ୟା କରିଥିଲେ, କିନ୍ତୁ ସେଭଳି ତପସ୍ୟା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ନୁହଁ, ଦିବ୍ୟ ତପସ୍ୟା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ। କ'ଣ ହେବ ଦିବ୍ୟ ତପସ୍ୟା କଲେ ନା ପୁତ୍ରକା ଜୈନ ସତ୍ୟ ଶୁଦ୍ଧେ, ଆମର ହୃଦୟ ଶୁଦ୍ଧି ହେବ। ଆମ ହୃଦୟରେ ବହୁତ ପ୍ରକାର ସତ୍ୱ ରଜତମ ଗୁଣର ପ୍ରଭାବରେ କାମ କ୍ରୋଧ ଲୋଭ ମୋହ ମଦ ମତ୍ସ୍ୟ ଇତ୍ୟାଦି ରହିଛି, ଅଶୁଦ୍ଧ ଅବସ୍ଥାରେ ରହିଛି ଆମ ହୃଦୟ। ହୃଦୟରେ ଭଗବାନ ରହିଛନ୍ତି, ହୃଦୟ ଯଦି ଶୁଦ୍ଧ ହେବ ଆମେ ଭଗବାନଙ୍କୁ ଅନୁଭବ କରିବା। ଯେଭଳି ଭାବରେ ମିରର ରହିଛି, ଦର୍ପଣ ରହିଛି, ଦର୍ପଣଟା ଯଦି ଅଶୁଦ୍ଧ ରହିଥିବ, ବାଲି ବାଲି ପଡ଼ିଥିବ, ବୁଦୁଳି ବୁଳି ପଡ଼ିଥିବ, ତାହେଲେ ଆମେ ମୁଖକୁ ଦେଖିପାରିବା ନାହିଁ। ସେହିଭଳି ଭାବରେ ଆମ ହୃଦୟରୂପକ ଯେହେତୁ ଦର୍ପଣ ମାର୍ଜନ, ଆମ ହୃଦୟରୂପକ ଦର୍ପଣ ଏଇ ତ୍ରିଗୁଣର ମଳି ଦ୍ୱାରା ଆବୃତ ହୋଇକି ରହିଛି, ତାକୁ ଯଦି ସଫା ଏ ତପସ୍ୟା ଦ୍ୱାରା ସେଇଟା ସଫା ହେବ, ଭିତରଟା ସଫା ହୋଇଗଲା ରହିବ। ତପ ଦିବ୍ୟାଙ୍ଗ ପୁତ୍ରକା ଜନ ସତ୍ୟମ ଶୁଦ୍ଧି, ଏ ସତ୍ୟ ଶୁଦ୍ଧି ହେବ, ଆମ ହୃଦୟ ଶୁଦ୍ଧି ହେବ। ଏଠି କ'ଣ ହେବ ନା ସତ୍ୟ ଶୁଦ୍ଧେ ଯସ୍ମା ବ୍ରହ୍ମ ସୌଖ୍ୟମ ତୁ ଅନନ୍ତମ, ଯସ୍ମା ଯେଉଁଠାରୁ ଆମେ ଅନନ୍ତ ସୁଖ ପ୍ରାପ୍ତ ହେବା, ବ୍ରହ୍ମ ସୁଖ ପ୍ରାପ୍ତ ହେବା, ଅନନ୍ତ ସୁଖ ପ୍ରାପ୍ତ ହେବା। ଭୌତିକ ଜଗତରେ ସେମାନେ ସୁଖ ପାଇବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ଅନନ୍ତ ସୁଖ ପାଇପାରୁନାହାନ୍ତି, ସେଇଥିପାଇଁ ଜନ୍ମ ଜନ୍ମ ଦୂରୀ କରୁଛନ୍ତି। ଏଇସବୁ ବିଭିନ୍ନ ଏ ଜନ୍ମରେ ଏଭଳି ଭାବରେ ଚେଷ୍ଟା କରି ଅନନ୍ତ ସୁଖ ପାଇପାରିଲେ ନାହିଁ, ଆଉ ଗୋଟେ ପ୍ରକାର ଚେଷ୍ଟା କରି ଅନନ୍ତ ସୁଖ ପାଇବା, ଏହି ଆଶାରେ ସେମାନେ ଜନ୍ମ ଜନ୍ମ ଧରି ଏ ପୃଥିବୀରେ ଏ ଭୌତିକ ଜଗତରେ ହିଁ ଦୂରୀ କରୁଛନ୍ତି। ତପସ୍ୟା ବହୁତ ଆବଶ୍ୟକତା ରହିଛି, ତେଣୁ ବହୁତ ବୈଷ୍ଣବମାନେ ଏଇ ପଞ୍ଚଦିନରେ ବହୁତ ତପସ୍ୟା କରନ୍ତି, ଗୋଟିଏ ବେଳା ଖାଆନ୍ତି। ରହିଛି ବର୍ଣ୍ଣନା କରାଯାଇଛି ଯେ ସେମାନେ ପାତ୍ରରେ ଖାଆନ୍ତି ନାହିଁ, ଭୂମିରେ ଅନ୍ନ ସବୁ ରହିକି ଭୂମିରେ ଖାଲ କରି ଭୂମିର ଅନ୍ନ ରଖି ସେଇଟାରେ ହାତ ଲଗେଇ ଖାଆନ୍ତିନି, ପାଟି ଲଗେଇ ଖାଆନ୍ତି। ଏଭଳି ବହୁତ ତପସ୍ୟା ରହିଛି, କିନ୍ତୁ ପ୍ରଭୁପାଦ ମହାରାଜ ଏସବୁ କାହିଁକି କେଉଁଥିରେ ଦେଖିଛି କେଉଁଥିରେ ଏସବୁ ବର୍ଣ୍ଣନା କରିନାହାନ୍ତି। ଯାହାକୁ ଏ ପଞ୍ଚଦିନ ହେଉଛି ବହୁତ ତପସ୍ୟା କରିବାର ଆବଶ୍ୟକତା ରହିଛି। ଯଜ୍ଞଦାନ ତପକର୍ମ ନ ତ୍ୟାଜ୍ୟ କାର୍ଯ୍ୟମେବ ତତ୍, ଯଜ୍ଞଦାନ ତପସ୍ୟ ପାବନାନି ମନୁଷିଣା। ଯଜ୍ଞ ଦାନ ଏବଂ ତପସ୍ୟା କେହି ତ୍ୟାଗ କରିବା କଥା ନୁହଁ, ଏମିତିକି ମନୁଷ୍ୟମାନେ ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଅଛନ୍ତି ସେ ମଧ୍ୟ ଏଇ ଆ ଦ୍ୱାରା ସେମାନେ ପବିତ୍ର ହୋଇଯାଆନ୍ତି, ପାବନାନି ମନୁଷିଣା। ତେଣୁ ଏ ଯଶୋଦା ମା ଇଏ ବର୍ତ୍ତମାନ ଯେଉଁ ଲୀଳା ତାଙ୍କ ଚାଲିଛି ଆମେ ଏ ଲୀଳାକୁ ଆସ୍ୱାଦନ କରୁଛେ। ତେଣୁ ଭଗବାନ ଯେଉଁ ଧାଉଁଥିଲେ ଧାଉଁଥିଲେ ଯଶୋଦା ପ୍ରିୟ ଖରାପ ଧାବମାନ, ଭଗବାନ ଧାଉଁଥିଲା ବେଳେ ମା ଯଶୋଦା ତାଙ୍କ ପଛରେ ଧାଉଁଛନ୍ତି ପୁତ୍ରକୁ ଧରିବା ପାଇଁ। ତେଣୁ ଭଗବାନ ଯେଉଁ ଗତି ରହିଛି ତାଙ୍କର ଗତି ହେଉଛି ମନର ଅଗ୍ର ଭାଗ, ମନଠାରୁ ମଧ୍ୟ ଆହୁରି ଦ୍ରୁତ ଭଗବାନଙ୍କର ଗତି। ତାଙ୍କର ଯଦି ପାଦ ନାହିଁ କିନ୍ତୁ ଆମର ଉପନିଷଦ ବର୍ଣ୍ଣନା କରାଯାଇଛି ପାଣି ପାଦ ଜୀବନ ଭିତା, ପାଣି ପାଦ ତାଙ୍କର ପାଣି ନାହିଁ ମାନେ ହାତ ନାହିଁ ପାଦ ନାହିଁ କିନ୍ତୁ ଜୀବନ ଭିତା, ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତ ବେଗରେ ଚାଲିପାରନ୍ତି, ହେଉଛି ଭଗବାନଙ୍କର ଅଦ୍ୱୟ ଜ୍ଞାନ। ତାଙ୍କର ପାଦ ନଥିଲେ ମାନେ ତାର ଅର୍ଥ ନୁହଁ
ଯେଉଁମାନେ ନିର୍ବିଶେଷବାଦୀ ସେମାନେ କହନ୍ତି ଉପନିଷଦରେ ବର୍ଣ୍ଣନା କରାଯାଇଛି ତାଙ୍କର ପାଣି ନାହିଁ ବୋଲି, ତାଙ୍କର ହାତ ନାହିଁ, ତାଙ୍କର ପାଦ ନାହିଁ ବୋଲି, କିନ୍ତୁ ତାର ଅର୍ଥ କ'ଣ ସେମାନେ ବୁଝିପାରନ୍ତି ନାହିଁ। ତାର ଅର୍ଥ ହେଉଛି ପାଣି ନଥିଲେ ମଧ୍ୟ ସେ ଗ୍ରହଣ କରିପାରନ୍ତି। ତାଙ୍କର ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ ବା ଦିବ୍ୟ ହସ୍ତ, ଜନ୍ମକର୍ମ ଚମେ ଦିବ୍ୟ, ଭଗବାନଙ୍କୁ ସବୁ କିଛି ଦିବ୍ୟ, ତାଙ୍କ ଦିବ୍ୟ ହସ୍ତ ଯେଉଁଭଳି ଭାବରେ ଦାସିଆ ବାବୁରୀ ରହି, ସେ ନିଜେ ପଢ଼ିନଥିଲା, ସେ ଜଣେ ବ୍ରାହ୍ମଣଙ୍କ ହାତରେ ପଠେଇଥିଲା, କହିଥିଲେ ଯେ ଜଗନ୍ନାଥକୁ ପଢ଼େଇବ ସେ ଯେଉଁ ଗରୁଡ଼ଙ୍କ ପାଖରେ, ଏବଂ କହିବ ଦାସିଆ ବାବୁ ଦେଇଛି ବିଲି ସାହିର କେଉଁ ସାହି ଜାଗା ତା ନାଁ କ'ଣ ସେଇଟା ଆମେ ଯାଇଥିଲୁ ସେତିକି, ପୁରୀ ଭୁବନେଶ୍ୱର ରାସ୍ତାରେ ପଡ଼ିବ, ଡାହାଣ ପଟେ ଭୁବନେଶ୍ୱର ଗଲାବେଳେ ଡାହାଣ ପଟେ ପଡ଼ିବ। ହଁ, କହିଲେ ସେ ଦାସିଆ ବାବୁ ଦେଇଛନ୍ତି, ଆଉ ଆପଣ ଏଇଟା ଗ୍ରହଣ କରନ୍ତୁ। ତେଣୁ ସମସ୍ତଙ୍କ ସାମ୍ନାରେ ସେମାନେ ଦେଖୁଛନ୍ତି ଗୋଟେ ହାତ ଆସିଗଲା, ଅଦ୍ଭୁତ ହସ୍ତ, ଏବଂ ସେ ନଡ଼ିଆଟିକୁ ନେଇ ଚାଲିଗଲେ। ଇଏ ହେଉଛି ଭଗବାନଙ୍କର ରହିତା, ଭଗବାନଙ୍କ ପାଣି ନଥିଲେ ମଧ୍ୟ ଯେ କହିବ ଭଗବାନଙ୍କର ହାତ ନାହିଁ, ଜଗନ୍ନାଥଙ୍କର ହାତ ନାହିଁ, ପାଦ ନାହିଁ, କିନ୍ତୁ ହାତ ନଥିଲେ ମଧ୍ୟ ସେ ସବୁକିଛି ଗ୍ରହଣ କରିପାରନ୍ତି, ଏବଂ ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତ ଗତିରେ ଯାଇପାରନ୍ତି। ପାଦ ନାହିଁ ମାନେ ତାଙ୍କର ଭୌତିକ ପାଦ ନାହିଁ, ତାଙ୍କର ଦିବ୍ୟ ପାଦ ରହିଛି, ଦିବ୍ୟ ହସ୍ତ ରହିଛି, ସବୁକିଛି ତାଙ୍କର ଦିବ୍ୟ, ଜନ୍ମକର୍ମ ଚମେ ଦିବ୍ୟମ, ଭଗବାନଙ୍କର ସବୁକିଛି ଦିବ୍ୟ। ଆମେ ଆମର ତୁଳନାରେ ଚିନ୍ତା କରୁଛେ, ଆମ ଭାବରେ ଆମର ଏମିତି ଶରୀର ରହିଛି, ଭଗବାନ ମନୁଷ୍ୟ ଶରୀର ଧାରଣ କରିଛନ୍ତି, ଭଗବତ ନଭଧ୍ୟରେ ଭଗବାନ କହିଲେ ଅବଜାନତି ମାମ ମୂଢ଼ା ମାନସିକ ତନ୍ମାଶ୍ରିତମ, ମୂର୍ଖ ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ ଭଗବାନ ଯେ ଆସୁଛନ୍ତି, ଆମକୁ କୃପା କରିବା ପାଇଁ ଆସୁଛନ୍ତି, ଆମେ ଭାବୁଛେ କି ଆମ ଭଳି ଜଣେ ମନୁଷ୍ୟ, ମାନସିକ ତନ୍ମାଶ୍ରିତମ ମନୁଷ୍ୟ ତନ୍ ଧାରଣ କରି ସେ ଆସନ୍ତି। ପରମ ଭାବ ମଜାନ୍ତ ଭଗବାନଙ୍କର ଯେଉଁ ଦିବ୍ୟ ସ୍ଥିତିକୁ ସେମାନେ ବୁଝିପାରନ୍ତି ନାହିଁ। ଆଉ ଏଠି ଯଶୋଦା ମା ଇଏ ମଧ୍ୟ ଗୋଟେ ପ୍ରକାର ଅଜ୍ଞାନରେ ରହିଛନ୍ତି, ଇଏ ଆଉ ଗୋଟେ ପ୍ରକାର ଅଜ୍ଞାନ, ଦିବ୍ୟ ଅଜ୍ଞାନ ଏଇଟା। ତେଣୁ ପୁତ୍ରର ବୀର୍ଯ୍ୟ ଦେଖି ଅତତ ବୀର୍ଯ୍ୟ କବିତା ଯେଉଁ ରହିଛି ଲାଷ୍ଟ ରହିଛି ଅତତ ବୀର୍ଯ୍ୟ କବିତା, ତାଙ୍କର ଯେଉଁ ବୀର୍ଯ୍ୟ ଭଗବାନ କହିଲେ ସଦୈଶ୍ୱର୍ଯ୍ୟପୂର୍ଣ୍ଣ, ତାଙ୍କର ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଏମିତି କିଛି ଐଶ୍ୱର୍ଯ୍ୟ ନାହିଁ ଯାହା ତାଙ୍କ ପାଖରେ ନାହିଁ। ଭୌତିକ ଜଗତରେ ଯାହାର କିଛି ସାମାନ୍ୟ ଐଶ୍ୱର୍ଯ୍ୟ ରହିଛି ସେ ବହୁତ ତାଙ୍କ ପ୍ରତି ଲୋକମାନେ ଆକର୍ଷିତ ହୁଅନ୍ତି, ପ୍ରାଇମ୍ ମିନିଷ୍ଟର ମୋଦି, ତାଙ୍କର କିଛି କ୍ଷମତା କିଛି ରହିଛି, କିନ୍ତୁ କେତେ ଲୋକ ଚାହୁଁଛନ୍ତି ପ୍ରାଇମ୍ ମିନିଷ୍ଟର ମୋଦିଙ୍କର ଟିକିଏ ତାଙ୍କଠାରୁ ତାଙ୍କର ଟିକିଏ ପ୍ରିୟ ହୋଇପାରିବେ, କେତେ ଲୋକ ଚାହୁଁଛନ୍ତି। ଜଣେ ଯଦି ଉନ୍ନତ ସ୍ଥିତିରେ ପ୍ରାପ୍ତ ହେଲା, ଯଦି ବହୁତ ଧନୀ ବ୍ୟକ୍ତି ରହିଛନ୍ତି ଅମ୍ବାନୀ ଇତ୍ୟାଦି ବହୁତ ଧନୀ ବ୍ୟକ୍ତି ଅଛନ୍ତି, ସମସ୍ତେ ଚାହିଁବେ କେମିତି ଅମ୍ବାନୀଙ୍କର ଟିକିଏ କୃପା ପ୍ରାପ୍ତ ହେବା ପାଇଁ। ଯେଉଁ ଐଶ୍ୱର୍ଯ୍ୟ ଏସବୁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଗୋଟିଏ ଐଶ୍ୱର୍ଯ୍ୟ କିଛି ଜଣଙ୍କ ପାଖରେ ଅଛି ମାନେ ସେ ତା ପ୍ରତି ସମସ୍ତେ ଆକର୍ଷିତ ହୋଇଯାଉଛନ୍ତି। ଆଉ ଭଗବାନ ପାଖରେ ସବୁ ଐଶ୍ୱର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଅଛି, ଏମିତିକି ଅନ୍ୟ ଯେଉଁ ରହିଛନ୍ତି ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ରହିଛନ୍ତି, ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍, ରାମ ନୃସିଂହ ବାମ ଇତ୍ୟାଦି କେତେ ଭଗବାନଙ୍କର ଅବତାର ଆସୁଛନ୍ତି, ତାଙ୍କ ପାଖରେ ମଧ୍ୟ ଏ ଐଶ୍ୱର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ନାହିଁ। ତେଣୁ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣମଧ ପୂର୍ଣ୍ଣମିଦା ପୂର୍ଣ୍ଣ ପୂର୍ଣ୍ଣମୁଦ୍ରେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ଉଚ୍ଚତେ, ସେ ହେଉଛନ୍ତି ପୂର୍ଣ୍ଣ। ପୂର୍ଣ୍ଣଙ୍କଠାରୁ ପୂର୍ଣ୍ଣ ଆସିଲେ ମଧ୍ୟ ସେ ସେଇ ପୂର୍ଣ୍ଣ ହୋଇକି ରହନ୍ତି, ସେ କେବେ ଅପୂର୍ଣ୍ଣ ନୁହନ୍ତି। ଆମେ ଯଦିଓ ପୂର୍ଣ୍ଣଙ୍କର ଅଂଶ, ଆମେ ମଧ୍ୟ ସେଇ ପୂର୍ଣ୍ଣଙ୍କର ଅଂଶ, ମହିମାଂଶ ଜୀବଲୋକେ ଜୀବଭୂତ ସନାତନ, ଆମେ ସେଇ ଭଗବାନ ପୂର୍ଣ୍ଣ ଭଗବାନଙ୍କର ଅଂଶ, କିନ୍ତୁ ଆମେ ଭଗବାନ ବୁଲିଯାଇଥିବା ହେତୁ ଆମେ ବର୍ତ୍ତମାନ ଅପୂର୍ଣ୍ଣ ହୋଇକି ରହିଛେ। ତେଣୁକରି ଆମେ ପୂର୍ଣ୍ଣ ହେବା ପାଇଁ ବିଭିନ୍ନ ପ୍ରକାର ଭୌତିକ ଯୋଜନା କରୁଛେ, ଏଭଳି ଭାବରେ ଆମେ ପୂର୍ଣ୍ଣ ହୋଇପାରିବା, ଏଭଳି ଭାବରେ ପୂର୍ଣ୍ଣ ହୋଇପାରିବା, ଏଭଳି ଭାବରେ ଆମେ ଚେଷ୍ଟା ଚାଲିଛି। କିନ୍ତୁ ପୂର୍ଣ୍ଣଙ୍କର ଯଦି ଆମେ ପୂର୍ଣ୍ଣଙ୍କର ଶରଣ ନଯିବା, ପୂର୍ଣ୍ଣଙ୍କ ସହିତ ଯୁକ୍ତ ନ ହେବା, ତାହେଲେ ଆମେ ସବୁବେଳେ ଅପୂର୍ଣ୍ଣ ହୋଇକି ରହିଥିବା, ସିଏ ହେଉଛନ୍ତି ପୂର୍ଣ୍ଣ। ତେଣୁ ମା ଯଶୋଦା ସେଇଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଛନ୍ତି, ତାଙ୍କର ଅବିଦ୍ୟା ଥିଲେ ମଧ୍ୟ ସେ ପୂର୍ଣ୍ଣ, ସେ ଜାଣିପାରୁନାହାନ୍ତି ତାଙ୍କ ବୀର୍ଯ୍ୟ କବିତା, ତାଙ୍କର କେତେ ଶକ୍ତି ରହିଛି, ଭଗବାନଙ୍କର ଶକ୍ତି ଅନନ୍ତ ଶକ୍ତି ରହିଛି, ପ୍ରାସ ଶକ୍ତି ବିବିଧି ଓ ସ୍ୱେତେ କୁହାଯାଇଛି।
ଉପନିଷଦରେ ସୀତା ସଦ ଉପନିଷଦରେ ବର୍ଣ୍ଣନା କରାଯାଇଛି କାର୍ଯ୍ୟ କରଣ ଚ ବିଦ୍ୟତେ ଭଗବାନ ଏ ଭୌତିକ ଜଗତରେ ସବୁ କିଛି କାର୍ଯ୍ୟ କାରଣ ଚାଲିଛି ଯାହା ଦେଖିବା ତାର ଗୋଟେ କାରଣ ରହିଛି କିନ୍ତୁ ଭଗବାନଙ୍କର କୌଣସି କାରଣ ନାହିଁ ସେ ହେଉଛନ୍ତି ସର୍ବକାରଣ କାରଣ ନ ତାର୍ଯ୍ୟ କାର୍ଯ୍ୟ କରଣ ଚ ବିଦ୍ୟତେ ନ ତତ ସମସ୍ୟା ଅଧିକସ୍ଥ ଦିଶ୍ୟତେ ଭଗବାନ ସେତିକି ସମାନ ହୋଇପାରିବେ ନାହିଁ ଆଉ ଅଧିକା କଥା କ'ଣ କହିବା ପରାଶ ଶକ୍ତି ବିବିଧୈବ ସୂର୍ଯ୍ୟତେ ଭଗବାନଙ୍କର ଶକ୍ତି ହେଉଛି ଅନନ୍ତ ରହିଛି ବିବିଧୈବ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି ଗୋଟେ ଜ୍ଞାନ ଶକ୍ତି ଗୋଟେ ବଳ ଶକ୍ତି ଆଉ ଗୋଟେ କ୍ରିୟାଶକ୍ତି ଭଗବାନଙ୍କର ଅଦ୍ଭୁତ ଶକ୍ତି ଭଗବାନଙ୍କର ତଦବୀର୍ଯ୍ୟ କୋବିଦା ଦାମନା ଅତଦବୀର୍ଯ୍ୟ କୋବିଦା ଭଗବାନ ଯେ କେତେ ବୀର୍ଯ୍ୟ ରହିଛି କେତେ ବଳ ରହିଛି ଇ ମା ଜାଣିପାରୁନାହାନ୍ତି ସେ ଭାବୁଛନ୍ତି ମୋ ସୁତ ତତ୍ତ୍ୱା ଦୃଷ୍ଟି ସୁତମ୍ ଭୀତମ୍ ଦେଖୁଛନ୍ତି ମା ଦେଖୁଛନ୍ତି ଭଗବାନ ଏଭଳି ରୋଲ୍ କରୁଛନ୍ତି ଏଭଳି ଅଭିନୟ କରୁଛନ୍ତି ଜଣେ ଯେତେ ଅଭିଜ୍ଞ ବ୍ୟକ୍ତି ହେଲେ ମଧ୍ୟ ସେ ମୋହିତ ହୋଇଯିବ ଭାଗବତଙ୍କର ଶ୍ଳୋକ ଅଛନ୍ତି କୁନ୍ତିଦେବୀ ଏଇ ଲୀଳାଟିକୁ ଦେଖିଥିଲେ କୁନ୍ତିଦେବୀ ଭଗବାନଙ୍କର ଏଇ ଲୀଳାଟି ହେଇଥିଲା କୁନ୍ତିଦେବୀ ସେଇଟାକୁ ଦେଖିଛନ୍ତି ତେଣୁ ସେ ତାଙ୍କ ସ୍ତୁତିରେ ସେଇଟା କହିଛନ୍ତି କିଭଳି ତୁମକୁ ଯିଏ ଭଗବାନ ଭୟ କରୁ ସମସ୍ତେ ଭୟ କରୁଛନ୍ତି ଯମରାଜ ମଧ୍ୟ ଭୟ କରନ୍ତି ସିଏ ମାଆଙ୍କ ହାତରେ ଦୃଷ୍ଟି ଦେଇକି ଭୟ କରୁଛନ୍ତି ସେଇଟା ମୋତେ ମୋହ କରିଦେଉଛି ମୋତେ ବିମୋହିତ ସେ କରିଦେଉଛି ବୋଲି କହୁଛନ୍ତି କୁନ୍ତିଦେବୀ ତାଙ୍କ ସ୍ତୁତିରେ ତେବେ ସେ କହୁଛନ୍ତି ଆଉ ଗୋଟେ ସ୍ଥିତିରେ ଯେ ମାୟା ଜନିକା ଛନ୍ନ ଅଜ୍ଞାନ ଅଭ୍ୟମ ନ ଲକ୍ଷ୍ୟ ସେ ମୃଦୁଷା ନଟୁ ନାଟୁ ଧର ଯଥା ମାୟା ଜବନିକା ଭଳି ପର୍ଦ୍ଦା ଭଳି ତା ଦ୍ୱାରା ଆଚ୍ଛନ୍ନ ହେଇକିରି ମାୟା ଜବନିକା ଛନ୍ନ ଅଜ୍ଞା ଅଦକ୍ଷତମ ଅଭ୍ୟମ ଭଗବାନ ହେଉଛନ୍ତି ଅଦକ୍ଷତ ଆମର ଇନ୍ଦ୍ରିୟର ଉର୍ଦ୍ଧ୍ୱରେ ସିଏ ହେଉଛନ୍ତି ଅବ୍ୟୟ ତାଙ୍କର କିଛି ବ୍ୟୟ ହୁଏ ନାହିଁ ନ ଲକ୍ଷ ସେ ମୃଦୁଷା ଯେଉଁମାନେ ମୂର୍ଖମାନେ ସେମାନେ ଜାଣିପାରନ୍ତିନି ଭଗବାନ ଦେଖିପାରନ୍ତି ନାହିଁ ନଟୁ ନାଟୁ ଘର ଯଥା ଯେମିତି ଜଣେ ନାଟକରେ ରୋଲ୍ କରୁଛନ୍ତି ନିଜର ପିତା ହେଇଥିଲେ ମଧ୍ୟ ଛୋଟ ପିଲାଟା ଜାଣିପାରିବ ନାହିଁ କି ମୋର ପିତା ବୋଲି ସେ ଭାବେ ଜଣେ ରାଜା କି କିଏ ରାଜା କିଏ ଏଭଳି ଭାବରେ କହିବେ ସେ ତେଣୁ ଜାଣିପାରିବେ ନାହିଁ ସେଭଳି ଭାବରେ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ବିସ୍ତାର ଲୀଳା ତାକୁ ସମସ୍ତେ ବୁଝିପାରିବେ ନାହିଁ ଏସବୁ ଭାଷାରେ ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ମାୟା ଜମନିକା ଛନ୍ନମ ଅଜ୍ଞାଧ କ୍ଷେଜମ ଅବ୍ୟମ ନ ଲକ୍ଷ ସେ ମୃଦୁଷା ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏସବୁ ଅଛନ୍ତି ତେଣୁ ଏ ଶ୍ଳୋକ ଭାଷ୍ୟରେ ଜଣେ ଆଚାର୍ଯ୍ୟ କହୁଛନ୍ତି 19 ଶ୍ଳୋକରେ ଏଇଟା କୁହାଯାଇଛି ତେଣୁ ସେ କହୁଛନ୍ତି ଯେ ଭଗବାନଙ୍କର ଯେଉଁ ଲୀଳା କ'ଣ ସେ ନା କାହିଁକି ଜଣେ ଭଗବାନ ପାଣ୍ଡବାନ ସ୍ୱଭକ୍ତାନ ପାଳନପି ସର୍ବାନ୍ତର୍ଯ୍ୟାମପି ଅଶ୍ୱଧାମାଦି ପାଣ୍ଡବ ପଦାର୍ଥମ ଅସ୍ତ୍ରମ ବାହାରସି ଭଗବାନ ପାଣ୍ଡବମାନେ ଭଗବାନ କେତେ ପ୍ରିୟ ସ୍ୱଭକ୍ତା ଭଗବାନ କହିଲେ ମୁଁ ମୋର ଭକ୍ତର କେବଳ ବିନାଶ ହେବ ନାହିଁ କୁନ୍ତି ପ୍ରତି ଜାଣି ନାମ ଭକ୍ତ ପ୍ରଣଶ୍ୟତି ତେଣୁ ପାଣ୍ଡବମାନେ ଭଗବାନର ଅତ୍ୟନ୍ତ ପ୍ରିୟ ଭକ୍ତ ହେଲେ ମଧ୍ୟ ତାଙ୍କୁ ପାଳନ କଲେ ମଧ୍ୟ ଏବଂ ସିଏ ମଧ୍ୟ ସର୍ବାନ୍ତର୍ଯ୍ୟାମୀ ସମସ୍ତଙ୍କ ଅନ୍ତରେ ସେ ରହିଛନ୍ତି କିନ୍ତୁ ଅଶ୍ୱଥାମାଧି ପାଣ୍ଡବ ପଦାର୍ଥ ଅସ୍ତ୍ର କାହିଁ ଅଶ୍ୱଥାମା ଭଗବାନ ଯଦି ନଚାହିଁଥାନ୍ତେ ଅଶ୍ୱଥାମ କ'ଣ ପାଣ୍ଡବ ପୁତ୍ରମାନଙ୍କୁ ହତ୍ୟା କରିପାରିଥାନ୍ତି କି ପରୀକ୍ଷିତକୁ ହତ୍ୟା କରିବା ପାଇଁ ଯେଉଁ ଚେଷ୍ଟା କଲେ ସେଟା କ'ଣ କରିଥାନ୍ତି କି ଭଗବାନ ଅନ୍ତର୍ଯ୍ୟାମୀ ନା ସେ ଅନ୍ତରକୁ ପ୍ରେରଣା ଦେବେ ନା ତୁମେ ଏଇଟା କର ନା ବୋଲି କହିଥାନ୍ତେ କିନ୍ତୁ ଭଗବାନ କାହିଁକି ଏଭଳି କରନ୍ତି ଜଣେ ବୁଝିପାରିବେ ନାହିଁ ସ୍ୱୟଂ ନ୍ୟସ୍ତ ଶସ୍ତ୍ରୋପି ଅସ୍ତ୍ର ଗୁଣାସି ଭଗବାନ ଯେଉଁ ମହାଭାରତ ଯୁଦ୍ଧରେ ସେ ପ୍ରତିଜ୍ଞା କଲେ ମୁଁ ଅସ୍ତ୍ର ଗ୍ରହଣ କରିବି ନାହିଁ କିନ୍ତୁ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଭୀଷ୍ମଦେବଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ସେ ଅସ୍ତ୍ର ଗ୍ରହଣ କଲେ ଶିଷ୍ଟ ପାଳନ ପ୍ରଭୁତ୍ୱ ବି ଭୀଷ୍ମାଧୀନ ଗ୍ରହ ଯଦିଓ ଭଗବାନ ଭକ୍ତମାନ ପାଳନ କରନ୍ତି ପରିତ୍ରାଣାୟ ସାଧନା କିନ୍ତୁ ତଥାପି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା କଲେ ଅର୍ଜୁନଙ୍କ ମାଧ୍ୟମରେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କଲେ ଭୀଷ୍ମ ଜଣେ ମହାଜନ ଭଗବାନଙ୍କ ସାଧାରଣ ସେ ଭକ୍ତ ନୁହଁ ସେ ଜଣେ ମହାଜନ ତେଣୁ ଭଗବାନ କେତେ ପ୍ରିୟ ନ ହୋଇଥିବେ ତଥାପି ଭଗବାନ ତାଙ୍କୁ ହତ୍ୟା କରେଇଲେ ଶଙ୍କା ରହିଛି ଏବଂ ସେଇଭଳି ଦ୍ରୌପଦୀ ସୁଭଦ୍ରୟ ଅତି ସ୍ନେହ ନପି ଦ୍ରୌପଦୀ ଏବଂ ସୁଭଦ୍ରା ସୁଭଦ୍ରା ହେଉଛି ଭଗବାନଙ୍କ ଭଉଣୀ ଦ୍ରୌପଦୀ ଭଗବାନ କେତେ ପ୍ରିୟ ତାଙ୍କ ନାଁ ମଧ୍ୟ କୃଷ୍ଣ ବୋଲି ଖାଇଛି କୃଷ୍ଣଙ୍କ ନାମ ଅନୁସାରେ କିନ୍ତୁ ତା ପୁତ୍ରା ଭାତସି ତାଙ୍କ ଲୀଳା ଅଜାନାମି ତାଙ୍କ ପୁତ୍ରମାନଙ୍କୁ ହତ୍ୟା କରେଇଲେ ଭଗବାନ ତେଣୁ ଭଗବାନଙ୍କ ଲୀଳାକୁ ବୁଝିବା ଏତେ ସହଜ ଜିନିଷ ନୁହଁ ବିଦ୍ୱାନ ବ୍ୟକ୍ତିମାନେ ବୁଝିପାରନ୍ତି ନାହିଁ ମାୟା ଇଏ କହୁଛନ୍ତି ଆମର କୁନ୍ଦି ଦେଇ କହୁଛନ୍ତି ତେଣୁ ଭଗବାନ ଯେଉଁ ଧାଉଁଛନ୍ତି ଭଗବାନ ହେଉଛନ୍ତି ତାଙ୍କର ଯେଉଁ ଗତି ରହିଛି ମନଠାରୁ ମଧ୍ୟ ଆଉ ଦୁର୍ଦ୍ଦେବକରି ସେ ଯେଉଁ ଧାଇଁପାରିବେ କିନ୍ତୁ ଭଗବାନ ଦେଖିଲେ ଯେତେବେଳେ ତାଙ୍କର ମା ସେ ବହୁତ ଆଗରୁ ବର୍ଣ୍ଣନା କରାଯାଇଛି ବହୁତ ସେ ଧାଇଁପାରୁନାହାନ୍ତି ତାଙ୍କର ଶରୀରର ପୃଥୁଳତା ହେଇଯିବ ସେ ଧାଇଁପାରୁନାହାନ୍ତି ତେଣୁ ଭଗବାନ ଧରା ଦେଲେ ଯେଉଁ କ'ଣ ଯେଉଁ ପରାମୃଷ୍ଟମ ଅତ୍ୟନ୍ତ ଦୃଷ୍ଟ ଗୋପ୍ୟା ପରାମୃଷ୍ଟମ ମା ଯଶୋଦା ତାଙ୍କୁ ଧରିଲେ ତେଣୁ ବର୍ତ୍ତମାନ ଯେତେବେଳେ ଧରିଦେଲେ ଆମେ ଗତକାଲି କହୁଥିଲେ ଯେ ଗତକାଲି ଆପଣମାନେ ନଥିଲେ କିନ୍ତୁ ଆମର ପଙ୍କଜ ପ୍ରଭୁ ବହୁତ ଅନୁରୋଧ କରିବାର ଆମେ କହିଲି କଥା ତେଣୁ ସେ ଭଗବାନ କ'ଣ କରିଛନ୍ତି ନା ଭଗବାନଙ୍କର ଡାଣ ହାତକୁ ମା ଏ ବାମ ହାତକୁ ନା ନା ଭଗବାନଙ୍କର ଡାଣ ହାତକୁ ମା ଧରିଦେଇଛନ୍ତି ବାଁ ହାତରେ ବାଁ ହାତରେ ଧରିଦେଇଛନ୍ତି ଆଗ ଧରିଲା ପରେ ତାପରେ ବାମ ବାମ ହାତରେ ଡାଣ ହାତକୁ ଭଗବାନଙ୍କର ଡାଣ ହାତକୁ ଧରିଛନ୍ତି ଜଷ୍ଟି ଧରିଛନ୍ତି ଭାଡ଼ି ଧରିଛନ୍ତି ଏଇ କ୍ୱେଶ୍ଚନ୍ ଆପଣ ହିସାବ କରନ୍ତୁ ମନ କରି ରଖନ୍ତୁ ଏଇ କ୍ୱେଶ୍ଚନ୍ରେ ଅଛନ୍ତି ବର୍ତ୍ତମାନ କାଲି ଆମେ ଏଇ କଥାରେ ଏଇଠି ରଖିଥିଲେ ତେଣୁ ବର୍ତ୍ତମାନ ଯେତେବେଳେ ସୂତଂ ଭୀତଂ ବିଜ୍ଞାୟ ଅର୍ଭକ ବତ୍ସଳା ମା ଯଶୋଦା ଯେତେବେଳେ ଦେଖିଲେ ପୁଅ ବହୁତ ଭୟ କରୁଛି ସୂତଂ ଭୀତଂ ବହୁତ ଭୟ କରୁଛି ପୁଅ ତେଣୁ ସେ ଯେଉଁ ଭୟ କରୁଥିଲେ କ'ଣ କହୁଥିଲେ ଜଣେ ଆଚାର୍ଯ୍ୟ ଟିକା ବିଶ୍ୱନାଥ ଚତୁର୍ଥୀ କହୁଛନ୍ତି ସେ ମାତା ମା ମା ତାଳେ ଉକ୍ତେ ଭଗବାନ କହୁଛନ୍ତି ମା ମୋତେ ତାଡ଼ନା କରଣ ଜଷ୍ଟି ଧରିଛନ୍ତି ବାଡ଼ି ବାଡ଼ି ପକେଇବେ ଆମ ପ୍ରଭୁ କହୁଥିଲେ ବର୍ତ୍ତମାନ ଗୌରବନ୍ଧୁ କହିବେ କୃଷ୍ଣ ଦିବା ବାଡ଼େଇଲେ କ'ଣ ଅସୁବିଧା ଅଛି ତେଣୁ ଭଗବାନ ଭୟ କରିଦେଉଛନ୍ତି ମା ଖାଲି ଜଷ୍ଟି ଧରିଛନ୍ତି ମା ଚାହୁଁନାହାନ୍ତି ବାଡ଼େଇବେ ବୋଲି ଭୟ କରିବା ପାଇଁ ଦେଖୁଛନ୍ତି ତେଣୁ କିନ୍ତୁ କୃଷ୍ଣ ଭାବୁଛନ୍ତି ମା ମୋତେ ବାଡ଼ି ପକେଇବେ ଭଗବାନ ବାଡ଼େଇଲେ ମଧ୍ୟ ଭଗବାନ କ'ଣ କଷ୍ଟ ହେବ କି ଏ ପଞ୍ଚମ ସ୍କନ୍ଧରେ ଆପଣ ଯେତେବେଳେ ଜଡ଼ମରତ ଉପାଖ୍ୟାନ ଦେଖିବେ ସେଠି ସେ ବର୍ଣ୍ଣନା କରାଯାଏ ରୋହୁଗଣ ଯାଉଛନ୍ତି ଗୁରୁଦେବଙ୍କର ଅନ୍ୱେଷଣରେ ସଭାରେ ଯାଉଛନ୍ତି ରାଜା ଥିଲେ ସିନ୍ଧୁ ସବୀର ପ୍ରଦେଶର ରାଜା ରୋହୁଗଣ ଯାଉଥିଲେ ତେଣୁ ଯେତେବେଳେ ଯାଉଥିଲେ ସେହି ସମୟରେ ତାଙ୍କର ଯେଉଁ ସବର ସବର ସବାରୀ ବାହକମାନଙ୍କ ଭିତରେ ଗୋଟିଏ କ'ଣ ଦେହ ଖରାପ ହୋଇଗଲା ତେଣୁ ଆଉ ଗୋଟେ ସବାରୀ ବାହକ ଖୋଜୁଥିଲେ ସେହି ସମୟରେ ଆମର ଭରତ ମହାରାଜ ଥିଲେ ସେ ପରଜନ୍ମରେ ଗୋଟେ ହେଲେ କ'ଣ ଗୋଟେ ମୃଗ ହେଲେ ମୃଗୁଣୀ ହେଲେ ମୃଗ ଗୋଟେ ହେଲେ ହରିଣ ହେଲେ ଏବଂ ତା ପରଜନ୍ମରେ ସେ ଗୋଟେ ଯଦିଓ ବ୍ରାହ୍ମଣରେ ଜନ୍ମ ହେଲେ କିନ୍ତୁ ଜଡ଼ ହିସାବରେ ରହିଲେ ଯଦିଓ ସେ ସବୁ ଜାଣୁଛନ୍ତି କିନ୍ତୁ ଜଡ଼ ତାକୁ କୁହାଯାଏ ଜଡ଼ କରି ରହିଲେ ଏବଂ ସେ ବହୁତ ହୃଷ୍ଟପୃଷ୍ଟ ଥିଲେ ତାଙ୍କୁ ଧରିନେଲେ ଧରି ନେଇକରି ସେ ସେବାରେ ତାଙ୍କୁ ଲଗେଇଦେଲେ କିନ୍ତୁ ଇଏ ସବୁ ଜନ୍ମର କଥା ମନେ ଅଛି ତାଙ୍କର ପୂର୍ବଜନ୍ମରେ ହରିଣ ଥିଲେ ତା ପୂର୍ବଜନ୍ମରେ ସେ ମହାରାଜ ଥିଲେ ରାଜ ଚକ୍ରବର୍ତ୍ତୀ ମହାରାଜ ଚକ୍ରବର୍ତ୍ତୀ ଥିଲେ ଭରତ ମହାରାଜ ଥିଲେ ଏସବୁ ତାଙ୍କର ମନେ ଅଛି ଯେଉଁ ହରିଣର ସଙ୍ଗ ଫଳରେ ତାଙ୍କର ପତନ ହୋଇଗଲା ହେ ଭଗବାନ ଏଇ କଥାକୁ ଦେଖିବା ପାଇଁ କହୁଛନ୍ତି ସଙ୍ଗଟା କେତେ ଗୁରୁତ୍ୱପୂର୍ଣ୍ଣ ଦୟାକରିକି ତାଙ୍କର ପତନ ହୋଇଗଲା ହରିଣ ମୃତ୍ୟୁବରଣ କରିଥାନ୍ତା କିନ୍ତୁ ଭଗବାନ ଭରତ ମହାରାଜ ତାଙ୍କୁ ଉଦ୍ଧାର କଲେ ସେଇଥିରେ ତାଙ୍କର ପତନ ହୋଇଗଲା
ତେଣୁ ଯାହା ହେଉ ଯେତେବେଳେ ଯାଉଛନ୍ତି ଇଏ ଜଡ଼ବରତ ହେଲେ ମଧ୍ୟ ସେ ଯେତେବେଳେ ଯାଉଛନ୍ତି ସେ ସାଧାରଣ ଲୋକ ବୋଲି ଯାଉନାହାନ୍ତି, ଅନ୍ୟ କାହାରମାନେ ତାକୁ କାହାର ବୋଲି କୁହାଯାଉଛି, ଅନ୍ୟ କାହାରମାନେ ସେମାନେ ହିନ୍ଦୀରେ କାହାର ବୋଲି କୁହାଯାଉଛି, ଅନ୍ୟମାନେ ସବୁ ଯାଉଛନ୍ତି, ତାଙ୍କର ଚିନ୍ତା ନାହିଁ, ପାଦ ତଳେ ବହୁତ ଛୋଟ ଛୋଟ କୀଟ ପୀଟ ମରିଯିବେ, ଛୋଟ ଚିନ୍ତା ନାହିଁ, ସେମାନେ ଯାଉଛନ୍ତି। କିନ୍ତୁ ଜଡ଼ବଡ଼ ଯଦି ଯାଉଛନ୍ତି ତଳକୁ ଦେଖିକି ଯାଉଛନ୍ତି, ନିୟମ ହେଉଛି ସେଇଟା, ତଳକୁ ଦେଖିକି ଜଣେ ଯିବ କାଳେ ଆମ ପାଦରେ କି ଛୋଟ ଛୋଟ କୋଟି ପତଙ୍ଗ ମୃତ୍ୟୁବରଣ କରିବେ କି, ଏଇଟା ବି ନିୟମ। ତେଣୁ ସେ ଦେଖିଦେଇକି ଯାଉଛନ୍ତି, ଦେଖିଦେଇକି ଯାଉଛନ୍ତି, କିଛି କୁକୁର ଚୁକୁଡ଼ି ଅଛନ୍ତି, ସେ ପାଦ ଏପଟ ସେପଟ ହେଇଯାଉଛି, ତାଙ୍କ ସମୟରେ ଚାଲିପାରୁନାହାନ୍ତି। ତେଣୁ ରାଜା ରଘୁଗଣ ଯେ ସେ ବ୍ୟସ୍ତ ହେଉଛନ୍ତି, ସବାରି ଠିକ୍ ଭାବରେ ଚାଲୁନାହିଁ, ତାଙ୍କୁ କଷ୍ଟ ହେଉଛି, ସେ ଏଇଭଳି ଭାବରେ ବହୁତ ତାଙ୍କୁ ତାଡ଼ନା କରୁଛନ୍ତି, ବହୁତ ପ୍ରଥମେ ବହୁତ ଉପହାସ କରୁଛନ୍ତି, ବହୁତ ଅପମାନ କରୁଛନ୍ତି। ଏସବୁ କଥା ରହିଛି, ଆମେ ଖାଲି କହିବା କଥା ଯେ ସିଏ ଯେତେବେଳେ ଜାଣିଲେ ଏଇଭଳି ଭାବରେ ଗୋଟେ କଥା କହିଦେଲେ, ତଥାପି ରାଜନ କିମିଶି ତବ୍ୟମ ଈଶ୍ୱର କିମିଶି ତବ୍ୟମ ତଥାପି ରାଜନ କରବାମ କେମିତି, ହେ ରାଜନ ଆପଣ କିଏ ଈଶ୍ୱର, କିଏ ନିୟନ୍ତ୍ରିତ, କିଏ ନିୟନ୍ତ୍ରଣକାରୀ, କିଏ ନିୟନ୍ତ୍ରିତ ଆପଣ ଜାଣନ୍ତି? ଏତିକି ଯେତେବେଳେ କହିଦେଲେ ରାଜା ରଘୁବନ ଡେଇଁ ପଡ଼ିଲେ, ସେବା ଉପରେ ଡେଇଁ ପଡ଼ି ସମସ୍ତଙ୍କ ସାମ୍ନାରେ ତାଙ୍କ ପାଦରେ ପାଦରେ ପଡ଼ି କ୍ଷମା ପ୍ରାର୍ଥନା କରୁଛନ୍ତି, ଏବଂ ସେ ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଆତ୍ମତତ୍ତ୍ୱ ବିଷୟରେ। ତେବେ ସେଇଠି ସେ କହୁଛନ୍ତି ଯେମିତି ଶରୀର ଭିତରେ ଆତ୍ମା ରହିଛି, ଯେମିତି ସେ ଗୋଟେ ଉଦାହରଣ ଦେଲେ, ଆମେ ଯେଉଁ ଚାଉଳ ବି କରୁଛେ, ଗରମ କରୁଛେ, ଅନ୍ନ ଆମର ରୋଷେଇ ଆଜି ଅନ୍ନ ନାହିଁ, ଏକାଦଶୀ, ଯାହା ହେଉ ଅନ୍ନ ଯେଉଁ ଭଗବାନ ପାଇଁ ଅନ୍ନ ଲାଗୁଛି, ଅନ୍ନ ଯେଉଁ ଚାଉଳ ରୋଷେଇ କରୁଛେ, ହାଣ୍ଡିରେ ଗରମ କରୁଛେ, ପାଣିଟା ଗରମ ହେଉଛି, ତା ଦେହରେ ଚାଉଳଟା ଗରମ ହୋଇକରି ଅନ୍ନରେ ପରିଣତ ହେଉଛି। ତେଣୁ ସେହିଭଳି ଭାବରେ ଆମ ଶରୀର ଭିତରେ ଆତ୍ମା ରହିଛି, ଶରୀରକୁ କଷ୍ଟ ହେଲେ ଆତ୍ମା କଷ୍ଟ ହେବ ନାହିଁ, ଏହି ପ୍ରଶ୍ନଟି ପଚାରିଥିଲେ। ତେଣୁ ଜଡ଼ଭରତ ତା ସେ ଉତ୍ତର ଦେଇଛନ୍ତି, ତେଣୁ ପ୍ରକୃତରେ ଆତ୍ମାର କଷ୍ଟ ହୁଏ ନାହିଁ, ଶରୀରରେ କଷ୍ଟ ହୁଏ, ଶରୀର ପାଇଁ କଷ୍ଟ ଅଛି, ମାତ୍ରା ପ୍ରସାଦ କୁନ୍ତୈୟ ଶୀତୋଷ୍ଣ ଚୁକୁଦୁଖଦା ଆଗମ ପାୟନ ନିତ୍ୟା ତାଙ୍କୁ ଦୀକ୍ଷିତ ଭାରତ, ଆମର ଶରୀର ଏଭଳି ସୃଷ୍ଟି ହେଇଛି ଯେଉଁଥିରେ ଆମେ ଏ କଷ୍ଟଟା ପାଇବା, ମାତ୍ରା ପ୍ରସାଦ କୁନ୍ତୈୟ, ଏଇ ଯେଉଁ ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ସବୁ ମାତ୍ରା ରହିଛି, ଆର ସ୍ପର୍ଶରେ ଆମର ଶରୀର ଯେଉଁ ରହିଛି ଶୀତ ଉଷ୍ଣ ସୁଖ ଦୁଃଖ ଆସିବ। ବର୍ତ୍ତମାନ ଶୀତ ଦିନ ହେଲା, ଥଣ୍ଡା ପାଣିରେ ଗାଧୋଇ ପାରୁନି, ଗରମ ପାଣି ଦରକାର ହେଉଛି, ଶରୀର ଆମର ସେଇଭଳିଆ ରହିଛି, ଖରାଦିନ ହେଲେ ଆଉ ଗରମ ପାଣିଟା ଖାଲି ଖରାପ ଲାଗିବ, ଆମର ଦରକାର ଏସି ଦରକାର, ଶୀତ ଉଷ୍ଣ ସୁଖ ଦୁଃଖ ଦାର, ଆମ ଶରୀର ସେଇଭଳିଆ ସୃଷ୍ଟି ହେଇଛି। କିନ୍ତୁ ତଥାପି ଆମର ଶରୀର ଏଇଭଳି ଭାବରେ ଥିଲେ ମଧ୍ୟ ଭଗବାନ କହୁଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ତାମ ତିତିକ୍ଷ ଭାରତ ଆଗମ ପାଇନ୍ୟାସ, ସେ ଆସିବ ଏବଂ ଯିବ, ତେଣୁ ତାକୁ ସହିବାକୁ ଚେଷ୍ଟା କର, ତିତିକ୍ଷ ସହିବାକୁ ଚେଷ୍ଟା କର, କାରଣ ଏ ମନୁଷ୍ୟ ଶରୀର ବିଶେଷ ଭାବରେ ଏଇ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ରହିଛି, ଆମେ ଏଇଟା ତପସ୍ୟା କରିବା, ତପସ୍ୟା କଲେ ହିଁ ଆମେ ଭଗବାନ ପ୍ରାପ୍ତ ହୋଇପାରିବା, ବିନା ତପସ୍ୟାରେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ। ବହୁତ ପ୍ରକାର ତପସ୍ୟା ରହିଥିଲା, କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି କଳିଯୁଗ ପାଇଁ ଆମର ବହୁତ ସରଳ ତପସ୍ୟା, କ'ଣ ନା ମଙ୍ଗଳାଳତିରୁ ଉଠିବା, ଯୋଗ ଦେବା, ଏଇ ଗୋଟେ ବଡ଼ ତପସ୍ୟା, ଆମର ମନ୍ଦିରରେ ରହିକି ମଧ୍ୟ ଭକ୍ତମାନେ ମଙ୍ଗଳାଳତିରେ ଯୋଗ ଦେଇପାରୁନାହାନ୍ତି, ଏତେ କଷ୍ଟ ତାଙ୍କୁ ଲାଗୁଛି, ଏ ଗୋଟେ ଏ ତପସ୍ୟାଟେ କରିପାରୁନାହାନ୍ତି। ଯେଉଁ ଚାରୋଟି ଯେଉଁ ନିୟମ ରହିଛି, ଦିଉତମ ପାଣ ସ୍ତ୍ରୀୟ ସୁନା, ଏଇ ଚାରୋଟି ଯେଉଁ ବିଧି ସେ ପାଳନ କରିବା, ପାପରୁ ମୁକ୍ତ ରହିବା, ଏ ଗୋଟେ ତପସ୍ୟା, ଏକାଦଶୀ ଇତ୍ୟାଦି ବ୍ରତ ପାଳନ କରିବା, ଏ ତପସ୍ୟା, ଏଇ ସହଜ ତପସ୍ୟା ସବୁ ଆମ ପାଇଁ ରଖାଯାଇଛି। ଆଗକାଳ ଯେଉଁ ତପସ୍ୟା ଥିଲା ବହୁତ କଷ୍ଟ ତପସ୍ୟା ଥିଲା, ରଘୁଗଣକୁ କହିବେ ଜଡ଼ଭରତ, ରଘୁଗଣୀ ତ ତପସା ନ ଜାତି ନ ତେଜିଆ ନିରପଣା ଦୁହଦ୍ୱା ନ ଛନ୍ଦସା ନ ଜଡ଼ାଗି ସୁରୀ ବିନା ମତ ପାଦ ରୋଗୀ ଚେକମ। ରଘୁଗଣ ଭଗବାନଙ୍କୁ ଜାଣିବାଟା କାଲି ଯେ ତପସ୍ୟା କରିଛନ୍ତି ଯେ ଜାଣିଥିବ ତା ନୁହଁ, କିଭଳି ତପସ୍ୟା ଥିଲା, ରଘୁଗଣୀ ତ ତପସା ନ ଜାତି ନ ଚେଜିଆ ନିରପଣା ଦୁହଦ୍ୱା ନ ଛନ୍ଦ କ'ଣ ସେ ମାନେ ଥଣ୍ଡା ଜଳରେ ଶୀତ ଦିନେ ଥଣ୍ଡା ଜଳରେ ପଶି ତପସ୍ୟା କରିବା,
ଥଣ୍ଡା ଜଳ ରହି ଥଣ୍ଡା ଦିନରେ ଥଣ୍ଡା ଜଳ ରହିକି ତପସ୍ୟା କରିବା, ଇଏ ଗୋଟେ ତପସ୍ୟା। ଖରାଦିନେ ଚାରିପଟେ ଅଗ୍ନି ଲଗାଇକରି ତା ଭିତରେ ରହିବା, ତପସ୍ୟା କରିବା, ଏ ତପସ୍ୟା। ଏଭଳି ବହୁତ କଠିନ କଠିନ ତପସ୍ୟା ସବୁ ରହିଥିଲା, ବର୍ତ୍ତମାନ କ'ଣ ନାହିଁ ଅଛି, କିନ୍ତୁ ଏ ତପସ୍ୟା କରିଲେ ଜଣେ ଭଗବାନ ପାଇବେ କାମ ନୁହଁ, ଏକଥା କହୁଛନ୍ତି। ବିନା ମହତ୍ ପାଦ ରଜୋଗୀ ଶେଖମ, ଯଦି ମହତ୍ ବ୍ୟକ୍ତିଙ୍କର ପାଦପଦ୍ମର ଧୂଳିରେ ଦ୍ୱାରା ଆମେ ଯଦି ଅଭିଷିକ୍ତ ନ ହେବା, ପାଦପଦ୍ମ ଧୂଳିରେ ଅଭିଷିକ୍ତ ହେବା ଅର୍ଥ ହେଉଛି କ'ଣ ନା, ଯଦି ଉତ୍ତମ ଶ୍ଳୋକ ଗୁଣାନୁବାଦ, ଭଗବାନଙ୍କର କଥା ଶ୍ରବଣ କରିବା ତାଙ୍କ ଠାରୁ, ନହେଲେ ଆମେ ବୁଝିପାରିବା ନାହିଁ। ଯେତେ ତପସ୍ୟା କଲେ କ'ଣ ହେବ, ବୁଝିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଅନେକ ତପସ୍ୟା ରହିଛି। ତେଣୁ ଇଏ ରଘୁବାଣୀଙ୍କୁ କହୁଛନ୍ତି ରେଳବର ଯେ ପ୍ରକୃତରେ ଆତ୍ମା ବସ୍ତୁ ଏଭଳି ଯେ ସେ ଶରୀର ନ କ'ଣ ନୟନ ଛିନ୍ଦନ ଶସ୍ତ୍ରାଣୀ ନୟନ ଛିନ୍ଦନ ଶସ୍ତ୍ରାଣୀ ନୟନ ଦହତି ପାବକ ନୟନ ପ୍ରଜନ୍ତି ଆପ ନ ସହିତ ମାଭୂତ। ଯଦି ଅଗ୍ନିରେ ପଡ଼ିଲେ ତାର କିଛି ହେଉନାହିଁ, ତାହେଲେ ଶରୀର କଷ୍ଟରେ ତାର କ'ଣ ହେବ, କଷ୍ଟ କେମିତି ହେବ। ତେଣୁ ଭଗବାନଙ୍କୁ ବାଡ଼େଇଲେ ମଧ୍ୟ ଭଗବାନ କିଛି କଷ୍ଟ ନାହିଁ, ସଚିଦାନନ୍ଦ ଶରୀର ଭଗବାନ କର। କିନ୍ତୁ ମା ଯଶୋଦା ତାଙ୍କୁ କାଢ଼ିବା ପାଇଁ ଚିନ୍ତା କରୁନାହାନ୍ତି, ଖାଲି ଭୟ ରଖିବା ପାଇଁ ଚିନ୍ତା କରୁଛନ୍ତି। ତେଣୁ ବର୍ତ୍ତମାନ ଏଇଠି ପୋଜିସନରେ ଅଛି, ମନେ ପକାଇଲେ ଭଗବାନଙ୍କ ଡାହାଣ ହାତକୁ ମା ବାମ ହାତ ଧରିଦେଇଛନ୍ତି ଏବଂ ଜଷ୍ଟିକି ଧରିଛନ୍ତି। ତେଣୁ ଭଗବାନ କୃଷ୍ଣ କ'ଣ କରୁଛନ୍ତି ତା ପୂର୍ବ ଶ୍ଳୋକ ବର୍ଣ୍ଣନା କରାଯାଇଛି। ତାଙ୍କର ଯେଉଁ ବାମ ହାତରେ ଡାହାଣ ହାତ ମା ଧରିଦେଇଛନ୍ତି, ବାମ ହାତରେ ପଛପଟା କରି ଆଖିକି ମଳୁଛନ୍ତି, ଆଖି କ୍ରନ୍ଦନ କରି ଆଖିକି ମଳୁଛନ୍ତି। ଯେଉଁ ଆଖିରେ ଯେଉଁ ଚନ୍ଦନ କଜଳ ସବୁ ଲାଗିଛି, କ୍ରନ୍ଦନ କରିବା ଦ୍ୱାରା ସେ କଜଳ ସବୁ ଧୋଇ ହେଇକରି ଗାଲା ସାରା କଳା ହେଇଗଲାଣି। ଏଇଭଳି ସ୍ତର ଏଇଭଳି ରୂପ ଆପଣ ଚିନ୍ତା କରନ୍ତୁ, ସେ ଲୀଳାଟି ଚାଲିଛି ବର୍ତ୍ତମାନ। ତେଣୁ ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ମାତା ମା ମା ତାଡ଼େ ଉକ୍ତେ, କହୁଛନ୍ତି ମା ମୋତେ ତାଡ଼ନା କର, ମୋତେ ବାଡ଼ ବାଡ଼ନା, ମୋତେ ବାଡ଼ି ଧରିଛନ୍ତି ବାଡ଼େଇଲା ଭଳିଆ, ମୋତେ ବାଡ଼ନା ତୁ କହୁଛନ୍ତି ଯେତେବେଳେ ତାଡ଼ନେ, ମା କହୁଛନ୍ତି ତାଡ଼ନେ ଯଦି ତବାନ୍ତି ସେୟା ଭି କିମଧ୍ୟ ଯଦି ଭାଣ୍ଡ ଅଭାକ୍ଷି, ତ ଯଦି ମାଡ଼କୁ ଯଦି ଏତେ ଭୟ ଅଛି ତାହେଲେ ଦଧି ଭାଣ୍ଡ କାହିଁ ଭାଙ୍ଗିବ। ଭଗବାନ କହୁଛନ୍ତି ମାତରେ ମାତରେ ଏବଂ ମଥନ ମାଇବନ କରି ସିଏ ମା, ମୁଁ ଆଉ ଏଭଳି ଦୁଷ୍ଟ ବି ନାହିଁ କରିବି ନାହିଁ, ନାଇବ କରି ସିଏ ପାତୟ ସୋ କରତୋ ଗତ ଜଷ୍ଟିନ, ଆପଣ ଯେଉଁ ଧରିଛନ୍ତି ମା ଯେଉଁ ଜଷ୍ଟିନ ଧରିଛନ୍ତି ତାକୁ ପକେଇ ଦିଅ। ଏଇଭଳି କହିବାରୁ ଭଗବାନ ମା ଯେତେବେଳେ ବର୍ତ୍ତମାନ କରନା ତକ୍ତ୍ୱା ଜଷ୍ଟିନ ସୂତନ ଭିତନ, ଜଷ୍ଟିକୁ ଛାଡ଼ି ପକେଇଦେଲେ, ତକ୍ତା ଜଷ୍ଟି ସୂତନ ଭିତନ ବିଜ୍ଞାୟା ଆରମ୍ଭକ ବତ୍ସଳ, ବିଜ୍ଞା ମା ଜାଣିପାରିଲେ ପୁଅ ବହୁତ ଭୟ କରୁଛି, ତେଣୁ ଜଷ୍ଟିକୁ ଭୟ କରୁ ଜଷ୍ଟିକୁ ଫିଙ୍ଗିଦେଲେ। ଅର୍ଭକ ବତ୍ସଳା ମା ବହୁତ ପୁତ୍ର ପ୍ରତି ପୁତ୍ର ସ୍ନେହ ରହିଛି, ଅର୍ଭକ ବତ୍ସଳା ପୁତ୍ରକୁ ବହୁତ ସ୍ନେହ କରୁଛନ୍ତି। ତେଣୁ ଇଏସ କିଡ଼ ତାଂ ବାଧୁମ୍, ଜଷ୍ଟିକୁ ପକେଇଦେଲେ ମଧ୍ୟ ସେ ବର୍ତ୍ତମାନ ଚିନ୍ତା କରୁଛନ୍ତି ପୁତ୍ରକୁ ବନ୍ଧନ କରିବେ, ଯିଏକି ସମସ୍ତଙ୍କୁ ବନ୍ଧନ କରୁଛନ୍ତି। ଜଣେ ଆଚାର୍ଯ୍ୟ କହୁଛନ୍ତି ଆପଣ ସମସ୍ତଙ୍କୁ ବନ୍ଧନ କରିଥିଲେ, ଆଜି ମା ଆପଣଙ୍କୁ ବନ୍ଧନ କରିଛନ୍ତି, ଭଲ ହେଇଛି। ଭଗବତ ଗୀତାରେ ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସତ୍ୱ ରଜସ କମେଇଟି ଗୁଣା ପ୍ରକୃତି ସମ୍ଭବା ନିବଧନତି ମା ବାହୁ ଦେହେ ଦେହିନ ମଧ୍ୟ, ସମସ୍ତଙ୍କୁ ଏଇ ଯେଉଁ ଭୌତିକ ଜଗତର ଯେଉଁ ତ୍ରିଗୁଣ ଅଛି ସତ୍ୱ ରଜ ତମ ତ୍ରିଗୁଣ, ଏଇ ତିନି ଗୁଣରେ ସମସ୍ତଙ୍କୁ ସେ ବନ୍ଧନ କରିଛନ୍ତି। ତେଣୁ ଆଚାର୍ଯ୍ୟ ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ପ୍ରଭୁ ଆପଣ ସମସ୍ତଙ୍କୁ ବନ୍ଧନ କରିଛନ୍ତି, ବନ୍ଧନ କରି କନ୍ଦନ କରୁଛନ୍ତି, କନ୍ଦନ କନ୍ଦଉଛନ୍ତି ତାଙ୍କୁ ସେମାନଙ୍କୁ, ଆପଣ ଆଜି କନ୍ଦନ କରନ୍ତୁ, ବନ୍ଧା ହେଇ କନ୍ଦନ କରନ୍ତୁ। ଭଗବାନ କାହିଁକି ଆମେ ବନ୍ଧନ କରିଛନ୍ତି ନା, ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମକୁ ଦଣ୍ଡ ପ୍ରଦାନ କରାଯାଉଛି, କିନ୍ତୁ ଭଗବାନ ଯଦି ଦଣ୍ଡ ପ୍ରାପ୍ତ ହେଉଛନ୍ତି ସେ ଦଣ୍ଡ ପ୍ରାପ୍ତ ହେଇକି ଆନନ୍ଦିତ ହେଉଛନ୍ତି। ଭଗବାନ ହେଉଛନ୍ତି ଆନନ୍ଦମୟ, ଦଣ୍ଡ ପାଇଲେ ମଧ୍ୟ ସେ ଆନନ୍ଦ ତାଙ୍କର କମିଯାଉ ନାହିଁ। ତେଣୁ ଇଏସ କିଳତନ ବନ୍ଧୁ, ବର୍ତ୍ତମାନ ମା ଚିନ୍ତା କଲେ ଆକୁ ବନ୍ଧନ କରିବା ବାନ୍ଧିବା, କାହିଁକି ନା ସେ ପଳେଇବ, ଯଦି ବାହାରକୁ ମନକୁ ପଳେଇବ ତାହେଲେ ଅସୁବିଧା ହେବ। ତେଣୁ ରାଗିକି ରହିଛି ଆମେ ତାକୁ ଯଦି ଛାଡ଼ିଦେବା ସେ ପୁଣି କୁଆଡ଼େ ପଳେଇବ କ'ଣ କରିବ, ସେଇଥିପାଇଁ ମା ତାଙ୍କର ବନ୍ଧନ କରିବା ପାଇଁ।
ତେଣୁ ଇଏ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଚେଷ୍ଟା କରୁଛନ୍ତି ତାକୁ ବାନ୍ଧିବା ପାଇଁ, କିଳ ତାକୁ ବାନ୍ଧିବେ ବାନ୍ଧିବେ ସେ ଭାବୁଛନ୍ତି ଛୋଟ ପିଲା ବାନ୍ଧିବେ, ଗୋଟେ ଯେଉଁ ରହିଛି ବେଣୀରେ ଯେଉଁ ପଟ ଡୋରି ରହିଛି ସେଇ ଡୋରିରେ ବାନ୍ଧିଦେବେ, 2 ଫୁଟ ଦରକାର ବାନ୍ଧିବା ପାଇଁ, ତାଙ୍କର ଦମ ଉଦର ତାଙ୍କର ଏତେ ବଡ଼ ନୁହଁ, 2 ଫୁଟର ପଟ ଡୋରି ହେଲେ ବାନ୍ଧି ଯାଇପାରିବେ। ତେଣୁ ଇଏ ସେ କେଳତେ ବନ୍ଧନ, ବର୍ତ୍ତମାନ ତାକୁ ବନ୍ଧନ କରିବା ପାଇଁ ଚାହୁଁଛନ୍ତି। ଦାମନା ସେଇ ଦୌଡ଼ି ଦୌଡ଼ି କରି ତାଙ୍କର ପଟ ଡୋରିରେ ବାନ୍ଧିବା ପାଇଁ ଚାହୁଁଛନ୍ତି। ତେଣୁ ତତ୍ ଅତତ୍ ବୀର୍ଯ୍ୟ କୋବିଦା, ଅତତ୍ ବୀର୍ଯ୍ୟ ଜାଣିପାରୁନାହାନ୍ତି, କୋବିଦା ଅକୋବିଦା, କୋବିଦା କହିଲେ ବିଦ୍ୱାନ ବ୍ୟକ୍ତି, ଅକୋବିଦା କହିଲେ ମୂର୍ଖ ବ୍ୟକ୍ତି। ତେଣୁ ମା ଜାଣିପାରୁନାହାନ୍ତି ଭଗବାନଙ୍କ ବୀର୍ଯ୍ୟ, ଭଗବାନଙ୍କ କେତେ ଶକ୍ତି ରହିଛି, ଭଗବାନଙ୍କ ବୀର୍ଯ୍ୟ ଐଶ୍ୱର୍ଯ୍ୟ ସେ ସମଗ୍ର ସବୁକିଛି ଐଶ୍ୱର୍ଯ୍ୟ ବୀର୍ଯ୍ୟ ତାଙ୍କ ପାଖରେ ରହିଛି। ଏତେ ବଳବାନ ବ୍ୟକ୍ତିରେ ମଧ୍ୟ ବଳ ସେ ହେଉଛନ୍ତି ଭଗବାନ, ବଳ ବଳବତ୍ତାନ ଚାହାନ, ଏତେ ବଳବାନ ବ୍ୟକ୍ତି ଅଛନ୍ତି ସେ ବଳ ସେ ଭଗବାନ ପ୍ରଦାନ କରୁଛନ୍ତି। ଏବଂ ବିଶେଷ ଭାବରେ କୁହାଯାଇଛି ନାୟମାନ୍ମା ବଳ ହିଁ ଲବ୍ଧ, ଆମେ ସେଇ ବିନା ବଳରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ବିନା ବଳରେ ସେ ବଳ କିବଳ କିବଳ ସେ ହେଉଛି ଚିତ୍ ବଳ, ଭଗବାନଙ୍କର ସେଥିପାଇଁ ଗୋଟେ ନାମ ହେଉଛି ବଳଭଦ୍ର ବଳରାମ, ତାଙ୍କର ସବୁ ବଳ ରହିଛି ଏବଂ ତାଙ୍କର କୃପାରେ ଆମେ ସେଇ ବଳ ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ଜାଣିପାରିବା ବଳ। ତେଣୁ ଭଗବାନଙ୍କର ଯେତେ ବଳ ରହିଛି, ଯେତେ ବଳବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେତେବେଳେ ଆମର କୁହାଯାଏ ଯେଉଁ ଆମର ସବୁ ବିଭିନ୍ନ ପ୍ରକାର କମ୍ପିଟିସନ୍ ଯେଉଁ ହେଉଛି, ଯେଉଁ ୱେଟ୍ ଲିଫ୍ଟିଂ ଯେଉଁ ରହିଛି, ବହୁତ ବହୁତ ହେଭି ଓଜନ ଉଠାଇବା ପାଇଁ ୱେଟ୍ ଲିଫ୍ଟର ସବୁ ଅଛନ୍ତି, କିଏ 100 କେଜି, କିଏ 200 କେଜି, କିଏ 300 କେଜି ସବୁ ଉଠାଉଛନ୍ତି, ଓଜନ ଉଠାଉଛନ୍ତି। ଯେତେ ବଡ଼ ୱେଟ୍ ଲିଫ୍ଟର ହେଲେ ମଧ୍ୟ ପ୍ରାଇଜ୍ ନେଉଛନ୍ତି, ଗୋଲ୍ଡ ମେଡ଼ାଲ୍ ସେ ପାଉଛନ୍ତି, କିନ୍ତୁ ଖାଲି ବହୁତ କଷ୍ଟରେ ସେ ଟେକିଦେବେ, ଟେକିଦେଇ ଫିଙ୍ଗିଦେବେ, ଆଉ ଧରିକି ରହିବେ ନାହିଁ, ଟେକିକି ଫିଙ୍ଗିଦେବେ, ସେ ହେଇଗଲା ଗୋଲ୍ଡ ପ୍ରାଇଜ୍ ପାଇଗଲା, ସେ ଗୋଲ୍ଡ ମେଡ଼ାଲ୍ ପାଇଗଲା। କିନ୍ତୁ ଭଗବାନଙ୍କର ଯେଉଁ ୱେଟ୍ ଲିଫ୍ଟିଂ, ଭଗବାନ ଯେଉଁ ୱେଟ୍ ଲିଫ୍ଟିଂ କରୁଛନ୍ତି, ଭାର ଉତ୍ତୋଳନ କରୁଛନ୍ତି, ଧରିଛନ୍ତି ଗୋବର୍ଦ୍ଧନକୁ ଧାରଣ କରିଛନ୍ତି, ଯାହା ସେ ସୀତାରାମ ହନୁମାନ ଯୋଗୀ ଭଗବାନ ଯେଉଁ ୱେଟ୍ ଲିଫ୍ଟିଂ କଲେ ଏଇ ବଳର ପ୍ରଦର୍ଶନ କରୁଛନ୍ତି ଭଗବାନ। ଭଗବାନ ତ ଏଭଳି ବଳ, ଓଷ୍ଠର ବଳ ଯେତେବେଳେ 6 ଦିନ ହେଇଥିଲେ, 6 ଦିନ ହେଇଥିଲେ ଓଷ୍ଠର ବଳ ପ୍ରଦର୍ଶନ କରିଥିଲେ, 6 କୋଶର ରାକ୍ଷସୀ ଆସିଥିଲା, ପୁତନା ଆସିଥିଲା, ସ୍ତନରେ କାଳକୁଟ ବେଶ ପଡ଼ିକି ଆସିଥିଲା ତାକୁ ହତ୍ୟା କରିବା ପାଇଁ, ଭଗବାନ କେବଳ ଓଠରେ ଓଠ ସ୍ପର୍ଶ କରି ପୁତନାର ବଧ କରିଦେଲେ, ସେଥିରେ ଓଠର ବଳ ପ୍ରଦର୍ଶନ କରୁଛନ୍ତି ଭଗବାନଙ୍କର ବଳ ଏଇଭଳି ଭାବରେ ଓଷ୍ଠର ବଳ ଯେଉଁ ରହିଛି ଆପଣଙ୍କର ଯେଉଁ କ୍ରେନ୍ ଇତ୍ୟାଦି ରହିଛି, କେତେ ତା'ର ବଳ ରହିଛି ସବୁ ଟେକି ନେଉଛି, ସେ କ୍ରେନ୍ ଠାରୁ ମଧ୍ୟ ଆହୁରି ଅଧିକ, ଭଗବାନ କେବଳ ଛୋଟ ଛୋଟ ପାଟି, ଛୋଟ ଛୋଟ ଓଠ, 6 ଦିନର ଭଗବାନ ରହିଛନ୍ତି ସେଇ ଓଠରେ, ଏଇ ପୁତନା ରାକ୍ଷସୀର ସ୍ଥାନକୁ ଯେତେବେଳେ ପାନ କଲେ ଓଠର ବଳ ପ୍ରଦର୍ଶନ କରୁଛନ୍ତି ଭଗବାନ, ପୁତନାର ପ୍ରାଣ ଚାଲିଗଲା, ଓଠର ବଳ ଦେଖୁଛନ୍ତି। ଯେତେବେଳେ ଭଗବାନ 3 ମାସ ରହିଥିଲେ, ଛୋଟ ଛୋଟ ପାଦ ବି ବଢ଼େଇ ଦେଇଥିଲେ, ବିରାଟ ଶକଟା ଗୋଟେ ଥିଲା, 18 ପହିଆ ବି ରାଧା ସେ ମହାରାଜ କହନ୍ତି, 18 ପହିଆ ଗଲା ଶକଟ ଥିଲା, ସେଠି ବିରାଟ ଶକଟଟି ଥିଲା, ସେ ଓଲଟିଗଲା, କେମିତି ଓଲଟିଲା ମାନେ ଉପରକୁ ପଳେଇଲା, ଆକାଶକୁ ପଳେଇଲା, ତାପରେ ସେଠି ଓଲଟିଲା, ଏଭଳି ତାଙ୍କର ଛୋଟ ଛୋଟ ପାଦରେ ଏତେ ବଳ ରହିଛି, ଏ ହେଉଛି ପାଦର ଅନ୍ଧ୍ରିର ବଳ, ଅନ୍ଧ୍ରି ବଳ, ଓଷ୍ଠ ବଳ, ଅନ୍ଧ୍ରି ବଳ, ସେଇଭଳି ଭାବରେ ଭଗବାନଙ୍କର ଏହିଭଳି ଭାବରେ ଅନନ୍ତ ବଳ ରହିଛି। ଭଗବାନ ତାଙ୍କର ହସ୍ତର ବଳ ଦେଖୁନାହାନ୍ତି, ବାମ ହସ୍ତ, ବାମ ହାତରେ ଆମେ ସାଧାରଣତଃ ପୁରୁଷ ଲୋକମାନଙ୍କର ବାମ ହାତଟା ଟିକେ ଦୁର୍ବଳ ଥାଏ, ତେଣୁ ବାମ ହାତ ଯେଉଁ ରହିଛି, ବାମ ହାତର 5 ଆଙ୍ଗୁଠି ମଧ୍ୟ ଲଗାଉନାହାନ୍ତି, କାଳିଆ ଆଙ୍ଗୁଠି, ଅବଶେଷ ରାଧାମନ୍ଦିର ମହାରାଜ କହନ୍ତି କାଳିଆ ଆଙ୍ଗୁଠି ସେ ଧାରଣ କରିନଥିଲେ, କାଳିଆ ଆଙ୍ଗୁଠି ଥିବା ନଥରେ ଧାରଣ କରିଥିଲେ ଭଗବାନ, ଏ ଯେଉଁ କ'ଣ କୋଷତ୍ରୟ 3 କୋଷର ଯେଉଁ ରହିଛି ଆମର ଆସିବ ବୃନ୍ଦାବନ, ଏଇ ଯେଉଁ ଗୋବର୍ଦ୍ଧନ ଲୀଳା କଥା ଆସିବ, କୋଷତ୍ରୟ 3 କୋଷର ଯେଉଁ ରହିଛି ଏଇ ଯେଉଁ ଗୋବର୍ଦ୍ଧନ, ଯୋଜନ ଚତୁଷ୍ଟୟ ବୃନ୍ଦାବନ ହେଉଛି
କ'ଣ ଚାରି ଯୋଜନ ମାନେ 32 ମାଇଲ୍, 16 କୋଶ, 16 କୋଶର ବୃନ୍ଦାବନ। ଏଇ 16 କୋଶ ବୃନ୍ଦାବନ କେମିତି ତା ଭିତରେ ଜାଗା ହେବ ସମସ୍ତେ ଭାବୁଛନ୍ତି, ଭଗବାନ ଦେଖୁଛନ୍ତି, ଆସ ଆସ ଭୋଗ କି ଆସିବ କିଛି ଆସିବ। ଆମର ସେ ଯେଉଁ ରାଧା ବିଷୟ ମାନେ ଯେଉଁ ପଢ଼ୁଛି ଏଇଟା ଶୁଣୁଛି, ତାଙ୍କର ଗୋଟେ ଖଡ଼ିଆରେ କହିଥିଲେ ଏଇ ଗୋବର୍ଦ୍ଧନ ଲୀଳାଟିକୁ। ତେଣୁ ମହାରାଜ ଏଭଳି ଭାବରେ ଭାବ ବିଷ୍ଟ କରିଛନ୍ତି, ସେ ଯେତେବେଳେ ଗୋଟେ କଥା କହିଲେ, ସେଦିନ କହିଲେ ସମସ୍ତେ ଆଉ ଏ ଗୋବର୍ଦ୍ଧନ ତଳକୁ ସମସ୍ତେ ଆସ, ଗୋବର୍ଦ୍ଧନ ଲୀଳା କରୁଛନ୍ତି ନା। ତେଣୁ ସେ ଭାବୁଛନ୍ତି ଗୋବର୍ଦ୍ଧନ ବର୍ତ୍ତମାନ ଭଗବାନ ଗୋବର୍ଦ୍ଧନ ଧାରଣ କରୁଛନ୍ତି। ତେଣୁ ଭଗବାନ ତାଙ୍କର କାଳିଆଙ୍କଠାରୁ ଯେଉଁ ଥିବା ନଖର ବଳ ପ୍ରଦର୍ଶନ କରୁଛନ୍ତି। ଏ ଯୋଜନା ଚତୁଷ୍ଟୟ ଚାରି ଯୋଜନ ମାନେ 16 କୋଶର ବୃନ୍ଦାବନ ଥିବା ବ୍ୟକ୍ତିମାନେ ସବୁ ଆସି ସେ କେମିତି ଆଶ୍ରୟ ନେଲେ ଏ ପ୍ରଶ୍ନଟି ଆସିବ ନା। 4 କୋଶ ଯୋଜନ କ'ଣ? ଏଇ ସମୁଦାୟ 50 କୋଟି ଯୋଜନର ବ୍ୟକ୍ତି ମଧ୍ୟ ଲୋକମାନେ ଆସିଲେ ମଧ୍ୟ ସେଥିରେ ରହିପାରିବେ। ଭାଗବତ ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନଙ୍କର ଯେଉଁ ବୃନ୍ଦାବନ ରହିଛି ଦିବ୍ୟ ଅପ୍ରାକୃତ ବୃନ୍ଦାବନ, ସେ ହେଉଛି 16 କୋଶ ବୃନ୍ଦାବନ। ଏ 16 କୋଶ ବୃନ୍ଦାବନରେ ଗୋଟିଏ କୋଣରେ ଏ ସମସ୍ତ ବୈକୁଣ୍ଠ ଲୋକ ସବୁ ରହିଛି, ବ୍ରହ୍ମା ଦେଖୁଛନ୍ତି, ସମସ୍ତ ବୈକୁଣ୍ଠ ଲୋକ ରହିଛି। ଏ ଭୌତିକ ଜଗତର 3 ଗୁଣ ହେଉଛି ଜୀବ ଜଗତ, ଏ ବୈକୁଣ୍ଠ ଭୌତିକ ଜଗତ ଖାଲି ଏଇ ଯେଉଁ ବ୍ରହ୍ମାଙ୍କର 14 ଗୁଣ ତା ନୁହଁ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଆର 3 ଗୁଣ ହେଉଛି ବୈକୁଣ୍ଠ ଲୋକ। ଏ ସମସ୍ତ ବୈକୁଣ୍ଠ ଲୋକ ଭଗବାନଙ୍କ ଯେଉଁ ଅପରାଧ ବୃନ୍ଦାବନ ରହିଛି ତାର ଗୋଟେ କୋଣରେ ସବୁ ଦେଖିଲେ, ବ୍ରହ୍ମା ଦେଖିଲେ କି ଭଗବାନଙ୍କର ଅଦ୍ଭୁତ ଐଶ୍ୱର୍ଯ୍ୟ ସବୁ ରହିଛି, ଭଗବାନଙ୍କ ଏଇଭଳି ଭାବେ ବୀର୍ଯ୍ୟ ରହିଛି। ଆଉ ତା ବୀର୍ଯ୍ୟ କବିତା ମା ଜାଣୁନାହାନ୍ତି, ଦେଖେଇଲେ ମଧ୍ୟ ତାଙ୍କ ବୀର୍ଯ୍ୟକୁ ପ୍ରଦର୍ଶନ କଲେ ମଧ୍ୟ ମା ଯଶୋଦା ଭଗବାନଙ୍କର ଅନ୍ତରଙ୍ଗା ମା ଦ୍ୱାରା ମୋହିତ ହେଇକି ରହିଛନ୍ତି, ତେଣୁ ସେ ଜାଣିପାରୁନାହାନ୍ତି। ଅତ୍ୟନ୍ତ କବିର୍ଯ୍ୟ ବୀର୍ଯ୍ୟ କବିତା ଜାଣିପାରୁନାହାନ୍ତି, ପୁତ୍ରର କେତେ ବଳ ରହିଛି, କେତେ ବଳ ପ୍ରଦର୍ଶନ କରିଛନ୍ତି। ଭଗବାନ ଯେତେବେଳେ 1 ବର୍ଷର ହେଇଥିଲେ ମା ଯଶୋଦା ତାଙ୍କୁ ଲାଳନ ପାଳନ କରୁଥିଲେ, ସେହି ସମୟରେ ଦେଖିଲେ ପୁଅକୁ ଆଉ ଟେକି ପାରୁନାହାନ୍ତି, ଏରିଆ ବି ଭଗବାନ କରିବେ, ସେଥିପାଇଁ ଭଗବାନ ଭାରି ହେଇଗଲେ। ତେଣୁ ଯେତେବେଳେ ଟେକି ପାରିଲେଣି ମା ଯଶୋଦା ଚିନ୍ତା କଲେ ପୁଅର କ'ଣ ଗୋଟେ ରୋଗ ହେଇଗଲା କି, ଭାରି ହେଇ ରୋଗ ହେଇଗଲା ନା କ'ଣ, ତେଣୁ ଆଉ ଟେକି ପାରିଲେଣି, ତଳେ ପକେଇଦେଲେ, ରଖିଦେଲେ ତଳେ ଶୁଆଇଦେଲେ। ସେହି ସମୟରେ ତୃଣାବର୍ତ୍ତ ଆସିଲା, 1 ବର୍ଷ ପିଲାଟିଆ ଏଇଟା ତୃଣାବର୍ତ୍ତ ଆସି ଘୂର୍ଣ୍ଣିବାତ୍ୟା ସୃଷ୍ଟି କରିକରି ଆସି ନେଇଗଲା, କୃଷ୍ଣଙ୍କୁ ନେଇଗଲା, ଭାବିଥିଲା ହତ୍ୟା କରିଦେବ ବୋଲି। ଭଗବାନ ଜଣେ ଆଚାର୍ଯ୍ୟ କହୁଛନ୍ତି ଯେଉଁ ତୃଣାବର୍ତ୍ତ ଭଗବାନ ଚାହିଁଲେ ଯାଇକିରି ସ୍ୱର୍ଗରେ ଦେବତାମାନଙ୍କୁ ନିଜର ଦର୍ଶନ ଦେବେ ବୋଲି ଭଗବାନ ଚାହିଁଲେ, ଭଗବାନଙ୍କୁ ଚାହିଁବାରୁ ଏସବୁ ଲୀଳାଟି ସଂଗଠିତ ହେଇଛି। ତୃଣାବର୍ତ୍ତ ଆସିଗଲା, କଂସ ପଠେଇଦେଲା ତୃଣାବର୍ତ୍ତିକୁ, ଯାହା କଥାକୁ କୃଷ୍ଣଙ୍କୁ ହତ୍ୟା କରିବ। ତେଣୁ ଭଗବାନ ସେହି ତୃଣାବର୍ତ୍ତ ରୂପରୁ ଉଡ଼ାଜାହାଜରେ ବସି ସେ ଚାଲିଗଲେ, କାଶି ପଳେଇଲେ, ଦେବତାମାନଙ୍କୁ ଦର୍ଶନ ଦେଲେ, ବର୍ଷକରେ ଦେବତାମାନଙ୍କୁ ଦର୍ଶନ କଲେ ଭଗବାନଙ୍କୁ, ଏବଂ ଭଗବାନ ତାପରେ ତାଙ୍କ ଲୀଳା ଆରମ୍ଭ କଲେ, ତାଙ୍କ ବୀର୍ଯ୍ୟ ପ୍ରଦର୍ଶନ କଲେ। ଏତେ ଭାର ହୋଇଗଲେ ଭଗବାନ ତୃଣାବର୍ତ୍ତକୁ ଟେକି ପାରିଲା ନାହିଁ, ବାଧ୍ୟ ତେଳୁ ଖୁସିଲା, ଏବଂ ଭଗବାନଙ୍କୁ ଚାହୁଁଥିଲା ସେ ଛାଡ଼ିଦେବା ପାଇଁ, କିନ୍ତୁ ଭଗବାନ ଯାହାର ଥରେ ଗ୍ରହଣ କରନ୍ତି ତାକୁ କେବଳ ତ୍ୟାଗ କରନ୍ତି ନାହିଁ। ଏଇ ଶୁକ୍ରି ଦେଖନ୍ତି ରାମାୟଣରେ ସେ ଶୁକ୍ରି ଅଛନ୍ତି, ଶକ୍ରଦପି ପ୍ରପନ୍ନାୟ ତବାସୂଚିତ ଜାତେ ଅଭୟ ସର୍ବଭୂତେଭ୍ୟୋ ଦଦା ଏତ ଦ୍ରତମ ମମ। ଭଗବାନ ରାମଚନ୍ଦ୍ର ଯେତେବେଳେ ଯାଇଥିଲେ ସୀତାଙ୍କର ଅନ୍ୱେଷଣରେ, ସେହି ସମୟରେ ସମୁଦ୍ର ତଟରେ ଥିଲା, ଛାଡ଼ି ଥିଲାବେଳେ ଥିଲାବେଳେ ସମୁଦ୍ରରେ ସେତୁବନ୍ଧ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ଚାଲିଛି, ସେହି ସମୟରେ ଯେତେବେଳେ ବିଭୀଷଣ ଆସିଥିଲେ ସେତେବେଳେ ଭଗବାନ ଈଶ୍ୱରକୁ କହିଥିଲେ, ରାମାୟଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଯାହାକୁ ଥରେ ଗ୍ରହଣ କରନ୍ତି ତାକୁ କେବେ ତ୍ୟାଗ କରନ୍ତି ନାହିଁ, ଆଉ ତୃଣାବର୍ତ୍ତ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କୁ କହୁ ଛାଡ଼ିପାରିବ, ବସି ଆଜି ପଡ଼ିଲା ପଥରରେ ପଡ଼ି ମୃତ୍ୟୁବରଣ କଲା, ଭଗବାନ ତାର ସ୍କନ୍ଧ ଦେଶରେ ରହିଥିଲେ ସେଇଭଳି ଭାବରେ ଖେଳୁଛନ୍ତି। ତେଣୁ ମା ଯଶୋଦା ଯେଉଁ ଚିନ୍ତା କରୁଥିଲେ ସେ ପୁଅ କେମିତି ଏତେ ଭାରି ହେଲା, ସେଥିପାଇଁ ସେ ସପ୍ତମ ଅଧ୍ୟାୟରେ ଭଗବାନ ତାଙ୍କ ମୁଖରେ ଦେଖେଇଦେଲେ, ସମଗ୍ର ବିଶ୍ୱକୁ ଦେଖେଇଦେଲେ, ଦୁଇଥର ବିଶ୍ୱରୂପକୁ ଦେଖିଛନ୍ତି ମା ଯଶୋଦାଙ୍କୁ। କିନ୍ତୁ ଏସବୁ ଦେଖିକରି ମଧ୍ୟ ଅତ୍ୟନ୍ତ ବୀର୍ଯ୍ୟ କବିତା, ତାଙ୍କର ବୀର୍ଯ୍ୟକୁ ସେ ଜାଣିପାରୁନାହାନ୍ତି, ଅତ୍ୟନ୍ତ ବୀର୍ଯ୍ୟ କବିତା। ତେଣୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ଇଏ ସ କିଳତମ ବଧୁଁ, ବର୍ତ୍ତମାନ ତାଙ୍କୁ ବନ୍ଧନ କରିବେ, ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ ଆରମ୍ଭ ହେବ। ତାଙ୍କୁ ବନ୍ଧନ କଲାବେଳକୁ ଯେତେ ଦୌଡ଼ି ଆଣିଲେ ମଧ୍ୟ ପ୍ରଥମେ ଭାବୁଥିଲେ ଯେ ପଟ ଡୋରିଟି ଅଛି ବେଣୀରେ ବନ୍ଧା ହେଇଥିଲା ତାଙ୍କର ମାଆଙ୍କର,
ସେଇଥିରେ ବାନ୍ଧିଦେବେ, ଦୁଇ ଫୁଟ ଦରକାର, ଦୌଡ଼ା ବେଶୀ ଦରକାର ନାହିଁ। କିନ୍ତୁ ଯେତେ ଫୁଟର ଦୌଡ଼ା ଆଣିଲେ ମଧ୍ୟ ସେ ସବୁବେଳେ ଦୁଇ ଆଗରୁ କମିଗଲା, ଇଏ ଆଗୁଟେ ଐଶ୍ୱର୍ଯ୍ୟ ବୟସ ବର୍ଣ୍ଣନା କରାଯିବ। ଆମର କଥା କହିଲେ ବିଶ୍ରାନ୍ତ ପୂର୍ବରୁ ପ୍ରଶ୍ନ ପଚାରିବା, କାହା କିଛି ରହିଛି କି ଡାଉଟ ରହିଛି ବା ସନ୍ଦେହ ରହିଛି, ଆମ କଥାରେ କିଛି ବୁଝି ହେଲାନି କି ପ୍ରଶ୍ନ ରହିଛି ଯଦି। ଆଉ କିଛି ପ୍ରଶ୍ନ ନାହିଁ ଯଦି ଆମେ କଥା ବିଶ୍ରାନ୍ତ ହେବା। ଯାହା କୁହନ୍ତୁ କୁହନ୍ତୁ। ବୁଝିବା ତୁ ସହଜ ନୁହଁ, ମୁଁ ମଧ୍ୟ ବୁଝିପାରେନି। ପଞ୍ଚମ ସ୍କନ୍ଧରେ ଜଡ଼ ଭାରତ ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେଇଟା ପ୍ରକୃତରେ ମୁଁ ମଧ୍ୟ ବୁଝିପାରେନି, କିନ୍ତୁ ସେ ଯାହା କହିଛନ୍ତି ସେଇଭଳିଆ ବୁଝିବାକୁ ପଡ଼ିବ। ଶରୀରରୁ କଷ୍ଟ ହେଲେ ଆତ୍ମା କଷ୍ଟ ହେବ ନାହିଁ, କାହିଁକି ନା ମୁଁ ଯେଉଁ କହିଲି ଆତ୍ମାକୁ ଯଦି ଜଳେଇଲେ ସେ ଜଳୁ ନାହିଁ ତାହେଲେ ତାକୁ ବହୁତ କଷ୍ଟ ହେବ। ଆତ୍ମାକୁ ନିଆଁ ପକାଇଲେ ଆମ ଶରୀର ନିଆଁ ପକାଇ ଜଳିଯିବ ନା, ସ୍ଥିତି ନଥିଲେ ମଧ୍ୟ ଆତ୍ମା ଯୋଉ ରହିଛି ସ୍ଥିତି ଅଛି, ବହୁତ ସୂକ୍ଷ୍ମ ଦଶ ହଜାର ଭାଗରୁ ଭାଗେ, କେଶର ଅଗ୍ରଭାଗରୁ ଦଶ ହଜାର ଭାଗରୁ ଭାଗେ ଆତ୍ମାର ସ୍ଥିତି ସ୍ୱରୂପ ହେଉଛି ଏଇଟା। କିନ୍ତୁ ଯେତେ କମ୍ ଥିଲେ ମଧ୍ୟ କଷ୍ଟ ହେବନି କି, କମ୍ ହେଇଛି ବୋଲି କ'ଣ କଷ୍ଟ ହେବନି, କମ୍ ହେଇଛି ମଧ୍ୟ ନିଆଁ ପଡ଼ିଲେ ନିଆଁରେ ଜଳିବନି, କମ୍ ହେଲେ କ'ଣ ଜଳିବନି, ଯଦି ଛୁଟିଆ ନିଆଁ ଜଳିଯିବ ନା ତାହେଲେ ସେ ଜଳୁନି କାହିଁକି। ଏ ଭୌତିକ ବସ୍ତୁ ଦ୍ୱାରା ସେ କ'ଣ ସେ ମା ଏଠିକି ଆସି କହନ୍ତି, ସେଠି ଆମେ ଶୁଭୁନି କ'ଣ କ'ଣ ବସ୍ତୁ। ତେଣୁ ଛୋଟ ବସ୍ତୁ ହେଲେ ମଧ୍ୟ ତାକୁ କଷ୍ଟ ହେବନି ତା ନୁହଁ, ଆପଣ ଭାବୁଛନ୍ତି ଛୋଟ ବସ୍ତୁରେ କ'ଣ କଷ୍ଟ ହେବ, କଷ୍ଟ କାହିଁ ହେବନି, କଷ୍ଟ ନ ହେବ ତାହେଲେ ଜଳିଯିବା କଥା, ଜଳୁନି କାହିଁକି। ତେଣୁ କୌଣସି ଭୌତିକ ପଦାର୍ଥ ଦ୍ୱାରା ଏ ପରମାର୍ଥ ଯେଉଁ ଚିପ୍ ବସ୍ତୁ କେବେ ଆଫେକ୍ଟେଡ୍ ହୁଏ ନାହିଁ କୌଣସି। ଆମେ ବାଡ଼େଇଲେ ବାଡ଼େଇଲେ କେଉଁଥିରେ ବାଡ଼ୁଛେ, ଆମେ ଭୌତିକ ବସ୍ତୁରେ ବାଡ଼ୁଛେ, ଭୌତିକ ବସ୍ତୁରେ ବାଡ଼େଇଲେ ଭୌତିକ ବସ୍ତୁ ପାଇଁ ଆମେ କେବେ ଆମର ଶରୀର ଭୌତିକ ବୋଲି ଆମେ କଷ୍ଟ ପାଉଛେ, ସେଇଟା ପରମାର୍ଥିକ ବସ୍ତୁ ଚିପ୍ ବସ୍ତୁ ନା, ଚିପ୍ ବସ୍ତୁ ଯେଉଁଠି ନିଆଁରେ ଦେଉ ନାହିଁ, ନୈନମ ଚିନ୍ତନ ଶସ୍ତ୍ରାଣୀ, ଶସ୍ତ୍ରରେ କାଟି ହେବ ନାହିଁ, ପାବକ ନିଆଁରେ ପୋଡ଼ି ଦେଇ ହେବ ନାହିଁ, ଏ କୌଣସି ପଦାର୍ଥ ଦ୍ୱାରା ସେ ଆଫେକ୍ଟେଡ୍ ହେବ ନାହିଁ, ଏ ହେଉଛି ଚିତ୍ ବସ୍ତୁ। ତେଣୁ ଶରୀର କଷ୍ଟ ହେଲେ ଆମେ ଯେଉଁ ଭାବୁଛେ ଆମର ଯେହେତୁ ଦେହାତ୍ମ ବୁଦ୍ଧି ରହିଛି, ଆମେ ଶରୀର ଆମର ପ୍ରଭୁ ମହାରାଜ ଗୋଟେ କଥା କହୁଥିଲେ, ଯେମିତି ଥିଲେ ଯେଉଁ ତାଙ୍କ ନାଁ କ'ଣ ହିଟଲର ଗୋଟେ, ହିଟଲର ଯେତେବେଳେ ତାଙ୍କର ଗୋଟେ ଶରୀରରେ କ'ଣ ଗୋଟେ ଘା ହେଇଥିଲା, ଅସ୍ତ୍ରୋପଚାର ପାଇଁ ଯାଇଥିଲେ, ଡାକ୍ତରମାନେ ଚାହୁଁଥିଲେ କଷ୍ଟ ହେବ କାଟିବା କଷ୍ଟ ହେବ ତେଣୁ ତାକୁ ଆନସ୍ଥେସିଆ ଦେବା ପାଇଁ, କିନ୍ତୁ ସେ କହିଲେ ନା ନା ମୁଁ ଆନସ୍ଥେସିଆ ଏତେ ତାଙ୍କର ରହିଛି ମାନେ କ'ଣ ତାଙ୍କର କ'ଣ ମନ ବୃତ୍ତି ବା ଯାହା ହଉ ଏଇଭଳି ଭାବରେ କାଟିଲେ ମଧ୍ୟ ତାଙ୍କୁ କିଛି କଷ୍ଟ ହେଲାନି, ସେ ଦେଖିଲେ ସେ ସେ କଟା ହେଲା ସେ ଚାଲିଲା କିଛି ହେଲାନି। ଭୌତିକ ସ୍ତରରେ ରହିକରି ସେ ଏଭଳି ସ୍ଥିତି ପ୍ରାପ୍ତ ହୋଇଛନ୍ତି, ଆଉ ପରମାତ୍ମା ଆତ୍ମା କଥା କ'ଣ କହିବା, ଆତ୍ମା ଶରୀରରୁ କଷ୍ଟ ହେଲେ ମଧ୍ୟ ଆମେ ଭାବୁଛୁ ଆମକୁ କଷ୍ଟ ହେଲା, ପ୍ରଭାତମା ଆଗରୁ ଉଦାହରଣ ଦେଇଛନ୍ତି। ଯେମିତି ଆମେ ଦେଖିବା ଯେତେବେଳେ ଜଣେ ଯାଉଛି ଗୋଟେ କାର୍ରେ ଯାଉଛି, କାର୍ଟେ ଆକ୍ସିଡେଣ୍ଟ ହେଇଗଲା, କାର୍ଟେ ଆକ୍ସିଡେଣ୍ଟ ହେଇଗଲା, କାର୍ଟେ ନଷ୍ଟ ହେଇଗଲା, କିନ୍ତୁ ଡ୍ରାଇଭର କିଛି ହେଲା, ଡ୍ରାଇଭର ପଶିଗଲା, ଆକ୍ସିଡେଣ୍ଟ ହେଇଗଲା, କାର୍ଟା ଯେଉଁ ଯେଉଁ ନଷ୍ଟ ହେଇଗଲା ସେଥିରେ ଆମେ ମଧ୍ୟ କଷ୍ଟ ପାଉଛେ, କାରଣ ଆମର କାର୍ ପ୍ରତି ଆସକ୍ତି ରହିଛି। ତେଣୁ କାର୍ଟା ଡ୍ରାଇଭର କିଛି କ୍ଷତି ନେଇଥିଲା ମଧ୍ୟ କାର୍ଟା ନଷ୍ଟ ହେଇଗଲେ ଆମେ କଷ୍ଟ ପାଉଛେ। ତେଣୁ ଇଏ ହେଉଛି ଆମର ସେଇଭଳି ଭାବରେ ଶରୀର ଚେତନାରେ ଆମେ ରହିଛେ। ଯେଉଁମାନେ ଟିକେ ଉନ୍ନତ ସ୍ତରରୁ ଗଲେଣି, ଆତ୍ମା ସ୍ଥିତି ଗଲେଣି, ସେମାନେ ଏତେ କଷ୍ଟ ହେଲେ ମଧ୍ୟ ସେମାନେ କାହିଁ କଷ୍ଟ ଭୋଗ କରିବେ। ଯେଉଁମାନେ ଆତ୍ମସ୍ତରକୁ ଗଲେଣି ଶରୀର ଦ୍ୱାରା ସେମାନେ ଶରୀରଚେତନାରେ ସେମାନେ ନଥାନ୍ତି, ଆତ୍ମଚେତନାରେ ଯାଇଥାନ୍ତି। ଆତ୍ମଚେତନାରେ ଶରୀରରୁ କଷ୍ଟ ହେଲେ ମଧ୍ୟ ଯେଉଁ ହରିଦାସ ଠାକୁର, ହରିଦାସ ଠାକୁର 22 ପାହାଚରେ ବାଡ଼େଇଲେ କିନ୍ତୁ ସେ କ'ଣ କଷ୍ଟ ପାଉଥିଲେ କି, ସିଏ ବରଂ କହୁଛନ୍ତି ପ୍ରଭୁ ଏମାନେ ଜାଣୁନାହାନ୍ତି ଏମାନେ କ'ଣ କରୁଛନ୍ତି, ଆମେ କ୍ଷମା କରନ୍ତୁ।
ଯେଉଁମାନେ ସେ ସ୍ତରକୁ ଗଲେଣି ତାଙ୍କର ସର୍ବଚେତନାରୁ ଉର୍ଦ୍ଧକୁ ଗଲେଣି। ତେଣୁ ଆତ୍ମାର ଆତ୍ମା ସର୍ବଦ୍ୱାରା ସ୍ୱରକୁ କଷ୍ଟ ହେଲେ ଆତ୍ମାର କଷ୍ଟ ହୁଏ ନାହିଁ, ଏଇଟା ବୁଝିବାଟା ଏତେ ସହଜ ନୁହଁ। ସାର୍ ଆମେ ଶରୀର ଚେତନା ରହିଛୁ ତ, ତେଣୁ ଆମେ କ୍ଲିଅର ହେଇପାରିବା ନାହିଁ। ଆତ୍ମଚେତନା ଗଲେ ଆମେ କ୍ଲିଅର ହେବା, ଶରୀର ଚେତନା ରହିଥିବା ଆମେ ଚିନ୍ତା କରିପାରି ବୁଝିପାରିବା ନାହିଁ। ଶରୀର କଷ୍ଟରେ ଆମକୁ କଷ୍ଟ ହେଉଛି, ତାହେଲେ ଆତ୍ମା କଷ୍ଟ ପାଉଛି ନା? ଆତ୍ମା କଷ୍ଟ ପାଉନାହିଁ, ଆତ୍ମା ଉପରେ ରହିଛି, ଆହୁରି ରହିଛି ମନ ବୁଦ୍ଧି ଅହଙ୍କାର, ଏସବୁ ଗୋଡ଼େଇକି ରଖିଛି ଆତ୍ମାକୁ। ଆତ୍ମା ସେଥିରୁ ମୁକ୍ତ ହେଇନାହିଁ, ସେ ଯେଉଁ ରହିଛି ସୂକ୍ଷ୍ମ ଶରୀର ଦ୍ୱାରା ଆବୃତ ହେଇକି ରହିଛି। ଏ ଶରୀର ତ୍ୟାଗ କଲେ ସେଇ ସୂକ୍ଷ୍ମ ଶରୀରରେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ, ସେ ସ୍ଥୂଳ ଶରୀର ପ୍ରାପ୍ତ ହେବ। ତେଣୁ ଆମର ଯେଉଁ ମନ, ମନରେ ଆମେ କଷ୍ଟଟା ପାଉଛେ ବା ବୁଦ୍ଧିରେ ଆମେ କଷ୍ଟଟା ପାଉଛେ, କିନ୍ତୁ ଇଏ ମନ ବୁଦ୍ଧି ଏବଂ ଅହଙ୍କାର ଇଏ ମଧ୍ୟ ଏ ଭୌତିକ ସ୍ତରରେ ଅଛନ୍ତି। ଏ ଯେତେବେଳେ ପରମାତ୍ମା ଠିକ୍ ସ୍ତରକୁ ଯିବେ, ଉଚିତ ହେବେ, ସେତେବେଳେ ସେ କଷ୍ଟ ପ୍ରାପ୍ତ ହେବେ ନାହିଁ। ଯେଉଁମାନେ ଦେଖିବେ ବହୁତ ଉନ୍ନତ ସ୍ଥିତିରେ, ସେମାନେ ବହୁତ ଥଣ୍ଡାରେ ମଧ୍ୟ କୌଣସି ଗୋଡ଼ି ନଳ ବିଷୟରେ ପଳେଇ ଆସିବେ, କୌଣସି ବସ୍ତ୍ର ଆବଶ୍ୟକ ନାହିଁ, କାହିଁକି ସର୍ବଚେତନରେ ସେମାନେ ନା ନଥାନ୍ତି କ୍ଷୁଦା ଆଗମ, ତାଙ୍କୁ ସେମାନେ କିଛି ଚିନ୍ତା କରନ୍ତି ନାହିଁ। ଆମର ରଘୁନାଥ ଦାସ ଠାକୁର ଦୁଇ ଦିନ ଥରେ ଗୋଟେ ଚାମଚ ଲବଣ ଖାଉଥିଲେ, ଅଲ୍ଟରନେଟିଭ ଡେ ଗୋଟେ ଦିନ ଛାଡ଼ି ଗୋଟେ ଦିନ ଖାଉଥିଲେ। ହରିଦାସ ଠାକୁର ଖାଦ୍ୟ ଗ୍ରହଣ କରୁନଥିଲେ, ମହାପ୍ରଭୁ ଗୋବିନ୍ଦ ହାତରେ ପଠାଉଥିଲେ, ମହାପ୍ରସାଦ ପଠାଇଲେ ସେ ଗୋଟିଏ ଶସ୍ୟ ଗୋଟିଏ ଅନ୍ନ ନେଇ ସେଟାକୁ ସମ୍ମାନ କରୁଥିଲେ। ଶରୀର ଚେତନା ସମାନ ନା, ଶରୀର ଚେତନାରେ ଆତ୍ମା ହେଉଛି ଶରୀରଠାରୁ ଭିନ୍ନ, ଏଇ କଥାଟା ଆମେ ଜାଣିପାରୁନାହିଁ, ଆମେ ଖାଲି କହିଦେଉଛେ କିନ୍ତୁ ଆମେ ବୁଝିପାରିବା ନାହିଁ। ଜଣେ ସେ ସ୍ତରକୁ ଗଲେ ଏ ଶରୀରଠାରୁ କେମିତି ଉନ୍ନତ, ସେ ଉନ୍ନତ ଚେତନାରେ ଅଛି ସେଇଟା ସେ ବୁଝିପାରିବ, ନହେଲେ ଆମେ ଶରୀର ଚେତନାରେ ଅଛେ। ଶରୀର କଷ୍ଟଟା ଆମେ ହେଉଛି ଆମେ କଷ୍ଟ ହେଉଛୁ, ଆତ୍ମା କଷ୍ଟ ହେଉଛି, ଶରୀର କଷ୍ଟରେ ଆତ୍ମାର କଷ୍ଟ ହୁଏ ନାହିଁ। ତେଣୁ ଭଗବାନଙ୍କୁ ବାଡ଼େଇଲେ ମଧ୍ୟ ଭଗବାନ ପାଇଁ କଷ୍ଟ, ଭଗବାନ ସବୁ ଚିତ୍ ଶରୀର। ଯେତେବେଳେ ଭାଗବତ ଗୋଟେ ଶ୍ଲୋକ ଅଛନ୍ତି, ଯୁଧି ତୁରଗୁରୁଜ ଯୁଧୁର ବିଶ୍ୱ, ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମଦେବ ଏ ସ୍ତୁତିଟି କରିଛନ୍ତି। ଆପଣ ଦେଖିବେ ପ୍ରପାତ ଭାବାର୍ଥରେ କ'ଣ ଲେଖିଛନ୍ତି, ଯେତେବେଳେ ଭୀଷ୍ମଦେବ ଯୁଦ୍ଧ କରୁଥିଲେ ଭଗବାନ କୃଷ୍ଣଙ୍କର କବଚ ଭେଦ କରି ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା, କିନ୍ତୁ ତାଙ୍କ ଶରୀରରେ କୌଣସି ରକ୍ତ ନାହିଁ, ତାଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ତାଙ୍କର କୌଣସି ଆମର ଯେଉଁ ଶରୀରରେ ଯେମିତି ରକ୍ତ ଇତ୍ୟାଦି ସବୁ ରହିଛି ତାଙ୍କ ଶରୀର ସେସବୁ ନାହିଁ, କିନ୍ତୁ ସେ ଅଭିନୟ କରୁଛନ୍ତି, ତେଣୁ ଶରୀରରୁ ଯେମିତି ବାହାରୁଛନ୍ତି ଦେଖାଯାଉଥିଲେ ରକ୍ତ ବାହାରୁଛି, କିନ୍ତୁ ଭଗବାନ କେବେ ଲାଗୁଥିଲା ପ୍ରଭୁପାଦ ମହାରାଜ କର୍କଟ କରିବେ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେଭଳି ଭାବରେ ଜଣେ ଭକ୍ତ ଭଗବାନଙ୍କ ଉପରେ ପୁଷ୍ପ ପକାଉଛନ୍ତି, ପୁଷ୍ପ ପକାଇଲେ ଭଗବାନ ଯେମିତି ଆନନ୍ଦିତ ହେଉଛନ୍ତି, ସେହିଭଳି ଭାବରେ ଭୀଷ୍ମଦେବ ଯେତେବେଳେ ଶରୀର ତ୍ୟାଗ କରୁଥିଲେ ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା, ସେତେବେଳେ ତାଙ୍କୁ ସେହିଭଳି ଲାଗୁଥିଲା, ସେହିଭଳି ଲାଗୁଥିଲା ତାଙ୍କର କଷ୍ଟ ହେଉଛି ଏଇଭଳିଆ, ତାଙ୍କର କଷ୍ଟ କ'ଣ ଭଗବାନ, ଭଗବାନ କଥା ଛାଡ଼ନ୍ତୁ, ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ଶରୀରର କଷ୍ଟରେ ସେମାନେ ଅନୁଭବ କରନ୍ତି, କଷ୍ଟ ଅନୁଭବ କରନ୍ତି ନାହିଁ, କାରଣ ସେମାନେ ଆତ୍ମା ସ୍ତରରେ ଅଛନ୍ତି, ଶରୀର କଷ୍ଟ ତାଙ୍କର କଷ୍ଟ ହୁଏ ନାହିଁ। ତାକୁ ବୁଝିବାଟା ଏତେ ସହଜ ନୁହଁ, ଜଣେ ସେ ସ୍ତରକୁ ଗଲେ ସେଟାକୁ ବୁଝିପାରିବେ, କିନ୍ତୁ ଆଉ ଉଦାହରଣ ଦ୍ୱାରା ସେଟାକୁ ବୁଝାହେଉଛି। ଯଦି ଅଗ୍ନିରେ ପୋଡ଼ିଦେଲେ ସେ ପୋଡ଼ିଯାଉନାହିଁ, ତାହେଲେ ତାକୁ ବାଡ଼େଇଲେ କ'ଣ କଷ୍ଟ ହେବ, ତାକୁ ଅଗ୍ନିରେ ପକାଇଲେ ମଧ୍ୟ ସେ ପୋଡ଼ିବ ନାହିଁ, ତାହେଲେ ତୋ ପାଇଁ କଷ୍ଟ ହେବ, ପୋଡ଼ିବ ନା ମାନେ ତାକୁ କଷ୍ଟ ହେବ ନାହିଁ, ନହେଲେ ତ ପୋଡ଼ିଯାଇଥାନ୍ତା। ଯଦି ଅଗ୍ନି ଦ୍ୱାରା ସେ ଆଫେକ୍ଟେଡ଼ ହେଉନାହିଁ, ତାହେଲେ କାହିଁକି କଷ୍ଟ ପାଇବ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଗାଇ ଗୌର ବ୍ରହ୍ମାନନ୍ଦେ, ଜୟ ଶ୍ରୀ ଗୋପା ମହାରାଜ।